ମନ୍ତରେ କପଟତା ରହିଲେ, ଆବିଳତା ରହିଲେ, ଯେ ଭଗବାନ ଯେ ଆମ ପାଇଁ କପଟୀ ହେଇଯିବେ ତା ନୁହେଁ, ଆମ ହୃଦୟରେ କପଟତା ରହିଲେ, ଆମ ହୃଦୟରେ ଆବିଳତା ରହିଲେ ଯେ ଭଗବାନ ସେଭଳି ଆମ ବିଚାରଧାରା ହିସାବରେ ସେମିତି ଭଗବାନ ହେବେନି। ଆମ ହୃଦୟରେ ଆବିଳତା କପଟତା ରହିଲେ ଭଗବାନ ଆମ ନିକଟରେ ପ୍ରକାଶିତ ହେବେନି। ଯେଭଳି ଆକାଶରେ କୁହୁଡ଼ି ମାଡ଼ିଯାଉଛି, କୁହୁଡ଼ି ମାଡ଼ିଗଲେ କ'ଣ ସୂର୍ଯ୍ୟଟା ବନ୍ଦ ହେଇଛି ନା କ'ଣ? ସୂର୍ଯ୍ୟ ତାଙ୍କର ଆଲୋକ ପ୍ରକାଶ କରିଛନ୍ତି, ଆମ ଚକ୍ଷୁ ସମ୍ମୁଖରେ କୁହୁଡ଼ି ହେଇଯାଉଛି। କୁହୁଡ଼ିର ଶକ୍ତି ଆମର ଚକ୍ଷୁକୁ କଭର କରି ସୂର୍ଯ୍ୟକୁ ନୁହେଁ। ସେଭଳି ଆମ ହୃଦୟରେ ଯେତେ ଆବିଳତା ରହିଛି, ଏଇଟା ଭଗବାନଙ୍କର ଗୁଣ ରୂପ ଲୀଳା ସ୍ଥିତି ସହିତ ତାଙ୍କୁ କିଛି କଭର କରିପାରିବନି। ଯେମିତି ସାଧାରଣ ଲୋକମାନେ ଭାବନ୍ତି ଭଗବାନ ଏମିତି ହେଇଥିବେ, ଭଗବାନ ସେମିତି ହେଇଥିବେ, ଭଗବାନଙ୍କ ବିଚାର ହିସାବରେ ମଣିଷର ବିଚାର ହିସାବରେ ଭଗବାନ ତିଆରି ହୁଅନ୍ତିନି। ଆଜି ପର୍ଯ୍ୟନ୍ତ ବି ଲୋକଙ୍କର କିଛି ବିଚାର ରହିଛି, ତାଙ୍କର ସ୍ଥିତି ହିସାବରେ ସେ କିଛି ବିଚାର କରିବେ। ଆମ ବିଚାର ସହିତ ଭଗବାନଙ୍କର କୌଣସି ସମ୍ପର୍କ ନାହିଁ। ଭଗବାନ ଯେଭଳି ତାଙ୍କ ସ୍ୱରୂପ ଶକ୍ତି ଯେଭଳି ସେ ସେଭଳି, ସେଥିରେ ଆମର ବିଚାରଧାରା ଯୋଡ଼ିଲେ ବି କିଛି ଲାଭ ନାହିଁ। ଆମେ ଯେଭଳି ନିଷ୍କପଟ ହବା, ଆମେ ଯେଭଳି ସରଳ ହବା, ସେଇଟା ଭଗବାନ ଆମ ପାଖରେ ସେଭଳି ପ୍ରକାଶିତ ହେବେ। ସଦା ବିଦ୍ୟମାନ ନା, ତାଙ୍କର ଶକ୍ତି ସେଭଳି ଅନନ୍ତ ଶକ୍ତିର ଆଧାର ସେ। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଟୀକା ରଚନା କରୁଥିଲେ, ପ୍ରଭୁଙ୍କର ମନବୃତ୍ତି ଯେତେବେଳେ ଜାଣିଦେଲେ କିଏ, ସରି ଇନ୍ଦ୍ର ଯେତେବେଳେ ଭଗବାନ ଯେତେବେଳେ ଇନ୍ଦ୍ରଙ୍କର ମନବୃତ୍ତି ଜାଣିଦେଲେ, ଇନ୍ଦ୍ର ନିଷ୍କପଟରେ କହୁଛି ସବୁ କିଛି। ନିଷ୍କପଟତା ବହୁତ ବଡ଼ ସମ୍ପତ୍ତି, କପଟ ରହିତ ହବା, ଭିତରେ ଗୋଟେ ଭାବନା, କାର୍ଯ୍ୟରେ ଗୋଟେ ଭାବନା, କହିବାର ଗୋଟେ ଭାବନା, ଏଇ ଭାବନା ଗୁଡ଼ିକ ଯଦି ଅଲଗା ଅଲଗା ରହିବ, ତାହେଲେ ପ୍ରଭୁ ଆମ ସହିତ ସମ୍ବନ୍ଧ ସ୍ଥାପନ କରିବା ବା ଆଦାନ ପ୍ରଦାନର ଭାବ କେବେ ପ୍ରଭୁଙ୍କ ସହିତ ହେଇପାରିବ। ଇନ୍ଦ୍ର ଯେହେତୁ ନିଷ୍କପଟରେ କହିଲେ, ଭଗବାନ ବି ନିଷ୍କପଟରେ ତାଙ୍କ ସ୍ୱଭାବ କହିଲେ ଯେ ଇନ୍ଦ୍ର ମୁଁ କାହିଁକି ତୁମର ମଖକୁ ଭଙ୍ଗ କରିଛି, ତୁମ ଯଜ୍ଞକୁ ଭଙ୍ଗ କରିଛି? ତାର ଉତ୍ତର ଦଉଥିଲେ ଗତକାଲି ଆମମାନେ ଶ୍ରବଣ କରୁଥିଲେ, ମା ମୈଶ୍ୱରୀୟମ୍ ଶ୍ରୀମଦାନ୍ଧୋ ଦଣ୍ଡପାଣି ନ ପଶ୍ୟତି ତଂ ଭ୍ରଂସୟାମି ସମ୍ପଦ୍ଭ୍ୟା ଯସ୍ୟ ଚେଚ୍ଛାମାନୋଗ୍ରହମ୍। ଏ ଯେଉଁ ଧନ ସମ୍ପତ୍ତି, ଏଇଟା ଗୋଟେ ବହୁତ ବଡ଼, ଯଦି କେବଳ ଭଗବାନଙ୍କ ସେବା ଭଗବତ ଚେତନା ରହେ ତ ତାହେଲେ ଇଏ କିଛି ତୁମକୁ ଦୁଃଖ ଦେବନି। କାରଣ ଯେତେ ଐଶ୍ୱର୍ଯ୍ୟ ରହିବ ସେଇଟା କ'ଣ କରିବ ଯିବକୁ? ସବୁବେଳେ ଦୁଃଖ ଦେବ। ପଦବୀ ଆଉ ଧନ, ଧନ ପଦବୀ ଦୁଇଟା ଜିନିଷର କାର୍ଯ୍ୟ ହେଲା ଗୋଟେ ଜୀବକୁ ପୀଡ଼ା ଦିଏ। ମଣିଷର ଦରକାର କ'ଣ ଅଛି? ଗୋଟେ ଖାଇବାର ଅଛି, ଗୋଟେ ପିନ୍ଧିବାର ଅଛି, ଆଉ ଗୋଟେ ଜାଗାରେ ରହିବାର ଅଛି। ଏତିକି ପାଇଁ ଯଦି ଯେତିକି ଭଗବାନ ଦେଇଦେଉଛନ୍ତି ଠିକ୍, ଅଧିକା ହେଲା ମାତ୍ରେ ଆମକୁ ବଞ୍ଚିବାର ଅଛି। କିଭଳି ବଞ୍ଚିବାର ଅଛି? ଗୋଟେ ମନୁଷ୍ୟ ବୋଲି ଆମେ ଯଦି ବଡ଼ ଗୋଟେ ସମ୍ମାନ ଚାହିଁବା, ଯଦି ବଡ଼, ତୁମେ ଯେତେ ବଡ଼ ହବ ତୋ ପଛରେ ଦୁଇ ଲୋକ ଲାଗିବେ। ତୁମେ ଯେତେ ବଡ଼ ହବ କେହି କି ଶାନ୍ତିରେ ନା, ତୁମେ ହାଇସ୍କୁଲ ହେଡ଼ମାଷ୍ଟରଙ୍କୁ ପଚାର, ଯିଏ ତ ବଡ଼ ହଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଚାର, ଚାଷୀମାନେ ତ ଘର ହଇରାଣ କରିଦେଉଛନ୍ତି। ଯେତେ ବଡ଼ ହବ ତୁମ ପଛରେ ସେତେ ଲୋକ ଲାଗିବେ। ଆମର ସଂସାର ବଞ୍ଚିବାର ଅଛି, ଗୋଟେ ମାନବ ହେଇକି, ସାଧାରଣ ମାନବ ହେଇକି ବଞ୍ଚିବାର ଅଛି। ଗଣ୍ଡେ ଖାଇବାର ଅଛି, ଟିକେ ମୁଣ୍ଡ ଗୁଞ୍ଜିବାର ଅଛି, ଖଣ୍ଡେ ପିନ୍ଧିବାର ଅଛି। ଏ ଧନ ସମ୍ପତ୍ତି ଏଇଟା ଯଦି ବଢିବ, ଧନ ସମ୍ପତ୍ତି ପ୍ରଭୁତ୍ୱ ପ୍ରଭୁ ଭାବନା ଏଇଟା ବଢିବ, ଏଇଟା କ'ଣ ହବ? ଏଠି ଭଗବାନ ଯାହା କହୁଛନ୍ତି, ମାମ ଐଶ୍ୱର୍ୟମ୍ ଶ୍ରୀମଦାନ୍ଧ ଦଣ୍ଡ ପାଣି ନ ପଶ୍ୟତି। ସେ କାଳର ପରାକ୍ରମ ବା ଭଗବାନଙ୍କୁ ମୁଁ ହଉଛି ଦଣ୍ଡ ପାଣି, ମୁଁ ଦଣ୍ଡ ଦେଇପାରିବି, ଏଇଟାକୁ ସେ ଦେଖିପାରେ ନା। ଭଗବାନ ଯଦି ଚାହିଁବେ କ'ଣ ନ କରିପାରିବେ? ପ୍ରଭୁ ଯଦି ଚାହିଁବେ ମରୁଭୂମିଟାକୁ ବି ସମୁଦ୍ର କରିପାରିବେ, ସମୁଦ୍ରଟାକୁ ବି ମରୁଭୂମି କରିପାରିବେ, ଧୂଳିକଣାକୁ ପର୍ବତ କରିପାରିବେ, ପର୍ବତକୁ ଧୂଳିକଣା କରିପାରିବେ, ସବୁ କିଛି ଓଲଟା ବିପରୀତ କରିପାରିବେ, ସେଇଟା ସେ ଦେଖିପାରିବେ। ମଣିଷ କହିବ ମୁଁ ସବୁ କରିଦେବି, ମଣିଷ ସେ କ'ଣ କହିବ ମୁଁ ଯାହା ଚାହିଁବି ସେଇଟା ହେଇଯିବ ନାହିଁ। ଏ ଧନାନ୍ଧ ଶ୍ରୀମଦ ଆନ୍ଧ ତାଙ୍କୁ ଆଜି ଶ୍ରୀମଦରେ ଅନ୍ଧ ଦଣ୍ଡ ପାଣି ନ ପଶ୍ୟତି। ଧନଟା କ'ଣ କରେ? ଗୋଟେ ମଣିଷକୁ ବିନମ୍ର କରିବାକୁ ଦେବନି, ସେଟା ଧନର ସ୍ୱଭାବ। କେବେ ଆମେ ଭାବିବା ଉଚିତ ନାହିଁ, ଯାହାର ଯେତେ ପାଖ ଧନ ଅଛି ସେ ସେତେ ବିନମ୍ର ନାଇଁ 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 ଯେତେ ସେ ବାହାରେ ଯେତେ ବିନମ୍ର ହଉ ଭିତରେ ତାର ଗୋଟେ ଅଭିମାନ ରହିବ, ଏଟା ଧନର ଗୁଣଟା, ସେଟା ଧନର ଲକ୍ଷଣ। ଧନ ଯେତେ ତା ପାଖରେ ରହିବ ତାର ଅଭିମାନଟା ସେତେ ବୃଦ୍ଧି ହବ। ସେ ଆଉ କାହା ଭଗବାନଙ୍କ ପରେ, ଆଉ ସାଧୁମାନଙ୍କ ପାଇଁ ଗୋଟେ ବଡ଼ ଜିନିଷ ହେଲା, ଭକ୍ତମାନଙ୍କ ପାଇଁ ଗୋଟେ ବଡ଼ କ୍ଷତି ହେଇଯିବ, ଧନ ଅଧିକା ହେଇଗଲା ମାନେ ଆଉ ଭଗବାନଙ୍କ ଉପରେ ଭରସା ରହିବନି, ପ୍ରଭୁଙ୍କ ଉପରେ ଭରସା ଆଉ ଭଗବାନଙ୍କୁ ଆଉ, ତେଣୁ ଆମର ଅଧିକ ଦରକାର ନାହିଁ ଆଉ କମ୍ ବି ଦରକାର, ଭଗବାନ ଅଧିକା ଦେବେନି। ଭଗବାନ ଯାହାକୁ ଭଲ ପାଉଛନ୍ତି ତାକୁ ଅଧିକା ଧନ, ତାକୁ ଧନାନନ୍ଦ କରିବାକୁ ଦେବେନି। ଯାହାର ଏଇଠି କହିଲେ ବା ତଂ ଭ୍ରଂଶୟାମି ସମ୍ପଦ ଭିଓ ଯସ୍ୟ ଚେଚ୍ଛା ମାନୁଗ୍ରହମ, ମୁଁ ଇଚ୍ଛା କରିକି ଯାହାକୁ ଅନୁଗ୍ରହ କରେ, ମୁଁ ଇଚ୍ଛା କରିବି ଏଇ ବ୍ୟକ୍ତିଟାକୁ ଅନୁଗ୍ରହ କରିବି, ତାକୁ କ'ଣ କରିବି, ତାଙ୍କ ସମ୍ପଦରୁ ଭ୍ରଂଶ କରିଦେବି। ଟଙ୍କା ପଇସା ବେଶୀ ଯେଉଁ ରଖିଛି ତାକୁ ହେଟାକୁ ରଖିବାକୁ ଦେବିନି। ଧନ ସମ୍ପଦ ଗଣ୍ଡଗୋଳ, ଆଉ ଗଣ୍ଡଗୋଳ କାରଣ କ'ଣ ଭାବିଲେ, ହଁ ଯେତେ ଗଣ୍ଡଗୋଳ ସଂସାର ରହୁଛି କେଉଁଥିପାଇଁ, ପଇସାଟା ଅଛି ନା, ଆଉ ପଇସାଟା ଅଛି ବୋଲି ମାଟି ପିଟି ଚାଲିଛି ନା, ଆଉ ଖାଇବାକୁ ନଦେଲେ ପେଟ ପୋଡ଼ିଯିବ ଲୋକ, ଆଉ ଗଣ୍ଡଗୋଳ କେଉଁଠି ଚାଲିବ। ପୂର୍ବ କାଳରେ ଏତେ କାହିଁକି ଲୋକମାନଙ୍କ ଭିତରେ କଳି କଜିଆ କେଉଁଠୁ କେଉଁଠି କେତେବେଳେ କେମିତି ହଉଥିଲା ନା, ସେ ଗାଁ ଭିତରେ ସମାଧାନ ହେଇଗଲେ, ଧନ ରହିଲା ନା, ଧନ ରହିଲା ମାନେ କଳହ। ଧନଟାକୁ କେବଳ ବ୍ୟବହାର ଶିଖିବା, ସେଟା କେବଳ ମହାତ୍ମା ମାନେ କରିପାରିବେ ନା, ଧନର ବ୍ୟବହାର ସାଧାରଣ ଲୋକ ଜାଣିପାରିବେ। ଧନ ପାଇଲା ମାନେ ସେମାନେ କ'ଣ ହେଇଯିବେ, ମଦମତ୍ତ ହେଇଯିବେ। ଧନ ଏଇଟା ସ୍ୱଭାବ, ଶ୍ରୀମଦାନନ୍ଦ ଧନର ଯୋଉ ଅନର୍ଥ ରହିଛି, 15 ଅନର୍ଥ, ତା ଭିତରେ ସ୍ମୟ ରହିଛି ଗର୍ବ। ଧନ ସାଙ୍ଗରେ ଯୋଉ 15 ଅନର୍ଥ ରହିଛି ତା ଦେହରେ ଗର୍ବ, ଯାହାର ଯେତେ ଧନ ଆସିବ ତାର ଅନ୍ତର ସେତେ ଗର୍ବ ବଢିବ, ଅକିଞ୍ଚନ ହବ। ସେଥିପାଇଁ ସେ କହିଲେ ନା ଜନ୍ମ ଐଶ୍ୱରୀୟ ଶ୍ରୁତ ଶ୍ରୀଭି ବେଦମାନ ଏଧମାନ ମଦ ପୁମାନ, ଏଧ ବର୍ଦ୍ଧିତ ମାନ ପୁମାନ, ମନୁଷ୍ୟର ଅଭିମାନଟାକୁ ବଢେ ସମ୍ପଦ, ସମ୍ପଦର କାମ। ଭକ୍ତ ସବୁବେଳେ ବିଚାର କରିବା ଦରକାର, ମୋ ପାଖରେ ଯାହା ଅଛି ସୁ କାହାର, ଭଗବାନଙ୍କର, ଏଟା ମୋର ନୁହେଁ, ତାର ଅଭିମାନ ସେଥିପାଇଁ ସେ କରନ୍ତିନି। ନହେଲେ ଅର୍ଥ କ'ଣ, ଅର୍ଥ ତ ଅର୍ଥ ଅନର୍ଥମ ଭାବୟ ନିତ୍ୟମ ନାସ୍ତି ଦପି ସୁଖ ଲେସମ, ଅର୍ଥ ତ ଅନର୍ଥ, ଭଗବତ ସେବା ବିନା ଯାହା ଯିଏ ଧନ ରଖିଛି ସେ ନୀତିକାର ଲେଖିଲେ ନା, ଅଗ୍ନିରେ ଯିବ ନହେଲେ ତସ୍କର ନେଇଯିବ। ଅଗ୍ନିରେ ଆଗରୁ କ'ଣ ରଖୁଥିଲେ, ଘରେ ସବୁ ରଖୁଥିଲେ ନା, ପୋଡ଼ିଗଲା, ପୋଡ଼ିଗଲେ ଗଲା, ନହେଲେ ଚୋର ଆସିକି ନେଇଯିବ। ଭୋଗ ନହେଲେ ଦିଅ, ଧନର ଯେ ସଦ୍ବ୍ୟବହାର ମାନେ ନୀତି, ନୀତି ସାଧାରଣ ନୀତିକାର ନୀତିମାନ ନୀତିକାର ମାନେ କହୁଛନ୍ତି ଦୁଇଟା ଜିନିଷ କର, ଯଦି ପାରୁଛ ଧନ ମିଳୁଛି ତାକୁ କ'ଣ ଟିକେ ଭୋଗି ଦିଅ, ନହେଲେ ଦାନ କର। ଭୋଗିବାଟା ବି ତ ସହଜ ନାହିଁ, ଟଙ୍କା ହେଲେ କ'ଣ ଖର୍ଚ୍ଚ କରିଦେବ, କହିଲେ 10 ଖର୍ଚ୍ଚ ହେଇଗଲେ ଅଧିକା ହେଇ ଏତେ ପଇସା ଖର୍ଚ୍ଚ ହେଇଗଲା। ଧନ ଭୋଗିବା, ଭୋଗ କରିବା ବି ସହଜ ନୁହେଁ, କ'ଣ ଯକ୍ଷ ହେଇଯିବ, ମରିଗଲା ପରେ ସରିଲା ଆଉ କ'ଣ, ତୁ ଯେତେ କମେଇକି ଯେତେ ଯେତେ କୋଟି ରଖିଥିବୁ ସେ ବ୍ୟାଙ୍କ ରହିଲେ ତ ପିଲା ଛୁଆ ଖାଇକି ଉଠେଇ ଦେବେ କ'ଣ। ଆଉ ତୁମର ଏଇ ଅର୍ଥ କ'ଣ କରିବ ନା, ଅନର୍ଥ ସବୁ କରିଦେବ, ଦଣ୍ଡ ପାଣି ନ ବସିଛନ୍ତି ସେ, ସେ କାଳକୁ ଜାଣିପାରିବନି, କର୍ମକୁ ଜାଣିପାରିବନି, ସତ୍କର୍ମ କ'ଣ ଅସତ୍କର୍ମ କ'ଣ। ଆଉ ବର୍ତ୍ତମାନ ସମାଜର ସବୁଠୁ ବଡ଼ ସମସ୍ୟା ହେଲା କ'ଣ, ସରକାର ଯେକୌଣସି ଉପାୟରେ ଅର୍ଥଟା ଗୋଟେ ବ୍ୟକ୍ତି ପାଖରେ ଅର୍ଥଟା କେମିତି ସହଜରେ ମିଳିପାରିବ ସେ ବ୍ୟବସ୍ଥାଟା କରିଦିଆ ହଉଛି। ଅର୍ଥ ଯଦି ସହଜରେ ମିଳିଗଲା ଗୋଟେ ଲୋକକୁ, ସେ ଆଉ ଈଶ୍ୱର ଚିନ୍ତନ କରିବନି, ଈଶ୍ୱର ଭରସା କରିବନି। ଆଗରୁ ଧାନ ଏଇ ଯୋଉ ବର୍ଷା ନହେଲେ କ'ଣ କରନ୍ତି, ଭାବିଲେ ଶିବଙ୍କୁ ଯାଇକି ଶିବଜୀଙ୍କର ନା, ଶିବଜୀଙ୍କର ସେ ଜଳ ଜଳସାହି କରିବେ, ପୁରା ଯାଏ ବନ୍ଦ କରିକି ଶିବଜୀଙ୍କ ଲିଙ୍ଗଙ୍କୁ ତାଙ୍କର ଯୋଉ ପାଣି ଯୋଉ ବାଡ଼େ ଯାଏ ପାଣିରେ ବୁଡ଼େଇକି ରଖିଲେ ଶିବ ଥଣ୍ଡା ହେଲେ ବର୍ଷା ହବ। ବର୍ତ୍ତମାନ ବର୍ଷା ନହେଲେ କିଏ ଯାଉଛି ମନ୍ଦିରକୁ, ନହେଲେ ନଉ କେନାଲ ପାଣି ଦେଖରେ, କେନାଲ ପାଣି ଦେଖ ନା, ବୋରିଂ ଦେଖ, ପମ୍ପ ପକେଇ ଦିଅ। ଭଗବାନଙ୍କୁ ବୈଜ୍ଞାନିକ ମତ ବା ଆଧୁନିକ ସଭ୍ୟତାର କାର୍ଯ୍ୟ କ'ଣ ହେଲା, ଯେମିତି ଅସୁରମାନେ ତାଙ୍କ ନିଜ ବୁଦ୍ଧି ଜ୍ଞାନ ବଳରେ ସବୁକିଛି କରିବା ପାଇଁ ଚାହାନ୍ତି, ଆମ ସଭ୍ୟତାର କେବଳ ଈଶ୍ୱରଙ୍କୁ ଛାଡ଼ିକି ଆଉ ସବୁ ସବୁକିଛି ତୁମେ କର। ଆଜି ଏତେ ପ୍ରକାର ଅସୁବିଧାର କାରଣ ହଉଛି ଏ ଧନ, ଧନଟା ସମସ୍ତଙ୍କ ପାଇଁ ସୁଲଭ ହେଇଗଲା, ବାବାଜୀଙ୍କ ପାଇଁ ସୁଲଭ ହେଇଗଲାନି, ବାବାଜୀ ଯୋଉଠି ଯାଇ ମାଗିଦେବ ଯୋଉଠି ଯାହା କରିଦେବ ମିଳିଗଲା, ସମସ୍ତଙ୍କ ପାଇଁ ଧନଟା ସୁଲଭ ହେଇଗଲ ନା, ଅର୍ଥଟା ସମିତି ପାଇଁ ସୁଲଭ ନାହିଁ, ବୋଉ ବାବାକୁ ପଇସା ନାହିଁ କହିଲ, ଯୋଉ ବାବା ଯାଇକି ଯୋଉଠି ମାଗିବ ତାକୁ ମିଳିଯିବ, ଏଇ ସେ ବରଦାନ ବସିଯିବ ନା ନାଲି କପଡ଼ା ପିନ୍ଧିକି, ତୁମେ ବାବାଜୀ ନହେଇ ତ ଖାଲି ନାଲି କପଡ଼ା ଖଣ୍ଡେ ନାଲି କପଡ଼ା ପିନ୍ଧେ କି ଧଳା କପଡ଼ା ପିନ୍ଧେ ବରଦାନରେ ବସିଗଲେ ବି ତୁମେ ମିଳିବ, କାହାକୁ ମିଳିବନି, ସେ ଯୋଉ କେତେ ବାବା ଅଛନ୍ତି ସେ ବଡ ବଡ ସବୁ ରୁଦ୍ରାକେ ଫୁଦ୍ରାକେ ପକେଇ ଦେ, ସେ କିଛି ନୁହଁ, ବାବା ଫାବା କିଛି ନୁହନ୍ତି, ଖାଲି ତାର ତାଙ୍କ ଡ୍ରେସ୍ ଖାଇଲା ବେଳେ ଅଲଗା, ଏବେ କୀର୍ତ୍ତନ ଦେଖୁଛ ଏଇ ଯୋଉ ଆସୁଛନ୍ତି, ଯୋଉ ମଝିରେ ଢୋଲ ପକେଇ କୀର୍ତ୍ତନ କରୁନାହାନ୍ତି, ଏଇ ଆସୁଛନ୍ତି କୁଆଡ଼େ ସେ ବେଙ୍ଗଲ ଆଡୁ, ଏ ଯୋଉ ହୋଟେଲ୍ରେ ଖାଉଛନ୍ତି ସବୁ, ଏ ସକାଳ ହେଲା ହୋଟେଲ୍ ସେଗୁଡ଼ା ଖାଉଛନ୍ତି ନା, ହୋଟେଲ୍ରେ ଖାଉଛନ୍ତି, ଚା ଖାଉଛନ୍ତି, ପାନ ଖାଉଛନ୍ତି, ବାସ୍ ସକାଳ ହେଲା ବାସ୍ ଡ୍ରେସିଂ ହେଇକି ବାସ୍ କୀର୍ତ୍ତନ କରିଦେଲେ, ଏହା ଘରକୁ ଗଲେ ତା ଘରକୁ ଗଲେ ବାସ୍ ମାଗିଲେ, ତାଙ୍କର ପଇସା ତା ପିଲା ଛୁଆ ପୋଷୁଛନ୍ତି ସେଥିରେ, ଅର୍ଥଟା ଏତେ ସୁଲଭ ହେଇଗଲା ସମସ୍ତଙ୍କ ପାଇଁ, ସେଥିପାଇଁ ଲୋକ ଆଉ ଭଗବାନଙ୍କ ଉପରେ ଭରସା କରିପାରୁନି, ଭଗବାନଙ୍କ ପ୍ରାର୍ଥନା କରିପାରୁନି। ଆଉ ଶ୍ରୀମଦାନନ୍ଦ ଏଠି କହିଦେଲେ ଭଗବାନ ନିଷ୍କପଟରେ କହୁଛନ୍ତି, ମୁଁ କାହିଁକି ତୁମକୁ ଚ୍ୟୁତ କଲି ବା ତୁମର କାହିଁକି ମୁଁ ଗର୍ବକୁ ଭାଙ୍ଗିଲି, ଏଠି ସେ କଥା କହୁଛନ୍ତି, ମାମ ଐଶ୍ୱର୍ଯ୍ୟମ ଶ୍ରୀମଦାନନ୍ଦମ ଦଣ୍ଡ ପାଣି ନ ପଶ୍ୟତି, ମୋତେ ସେ ଦେଖିପାରେ ନା, ମୁଁ ଦଣ୍ଡ ପାଣି, ମୁଁ ଦଣ୍ଡ ଦେଇପାରେ, ଗୋଟେ ଜୀବ ଭୁଲ କଲେ ତାକୁ ଦଣ୍ଡ ଦେବାର ଶକ୍ତି କାହା କାହା ନିକଟ ଅଛି, ଭଗବାନଙ୍କ ନିକଟରେ ଅଛି, ସେଠୁ ସେ ଦେଖିପାରିବନି, ମୁଁ ଭୁଲ କଲେ ମୋର କିଏ କ'ଣ କରିପାରିବ, ଆମେ ଅନ୍ୟର ଭୁଲ ଦେଖିଦେଉଛେ, ଯଦି ଆମର ଭୁଲ କେହି ଦେଖିପାରୁନାହାନ୍ତି ତାହେଲେ ଜଣେ ତ ଆମର ଭୁଲ ଜାଣିଛନ୍ତି, ସେ ଦଣ୍ଡ ଦେଇପାରିବେ କି ନାହିଁ, ବେଳେବେଳେ ଗୋଟେ ଲୋକମାନେ ଯେତେବେଳେ ଲେଟ୍ରେ ମରନ୍ତି, ତାଙ୍କ ମରଣଟା ବହୁତ ବିଳମ୍ବରେ ହୁଏ, ଲୋକମାନେ କ'ଣ କୁହନ୍ତି, କଣ କର୍ମ କରିଥିଲା ସିଏ, ଏତେ ଦଣ୍ଡ ତାକୁ ମିଳୁଛି, ସେ କିନ୍ତୁ ସେ ଭୁଲ କର୍ମ କରିଛି ନା, ଆଉ ସେଟା କି ଜାଣନ୍ତିନି, ସେଥିପାଇଁ ସମସ୍ତେ କାହିଁକି ଭଗବାନ ତାକୁ ଏତେ ଦଣ୍ଡ ଦେଲେ, କାହିଁକି ଏହା କଲେ, ଆରେ ସେଟା କେହି ତୁମେ ସିନା ଜାଣିନା, ସେ ଲୁଚି ଛପି ରଖିଛି, କି ଜାଣିଛନ୍ତି, କିଏ ଭଗବାନ ଜାଣିଛନ୍ତି, ପ୍ରଭୁ ଜାଣିଛନ୍ତି ନା, ଜୀବ ଆମେ ଅନ୍ୟର ଦୋଷଟା ଦେଖିଦେଉଛେ, କିନ୍ତୁ ଆମ ଦୋଷଟାକୁ କେହି ଦେଖିନାହାନ୍ତି, କିନ୍ତୁ ସେ ଜାଣିନାହାନ୍ତି ଯେ ଆମ ପାଇଁ ବି ଦଣ୍ଡ ରହିଛି, ଦଣ୍ଡ ପାଣି ନ ବସିଛନ୍ତି, ଭଗବାନ ସେ ଦେଖିପାରିବେନି, ଐଶ୍ୱର୍ଯ୍ୟମତ୍ତମତ୍ତ ହେଇଗଲା ମାନେ ଐଶ୍ୱର୍ଯ୍ୟମତ୍ତମତ୍ତ ହେଇଗଲା ମାନେ ସେ ଦେଖିପାରିବେନି ପ୍ରଭୁଙ୍କୁ, ଆଉ ତଙ୍ଗ ଭ୍ରଂଶୟାମି ସମ୍ପଦ ଭ୍ୟୁ, ମୁଁ ତାକୁ ଜାଣିଶୁଣି ସମ୍ପଦରୁ ବିଚ୍ୟୁତ କରିଦିଏ, ସେଟା ଭଗବାନଙ୍କର ଇଚ୍ଛା, ଆଜିକାଲି ତ କିଏ ଗରିବ ହେଇପାରିବେନି, ଏମିତି ସିଷ୍ଟମ କରାହେଲାଣି, କ'ଣ କରିବ ଆଉ, ହଁ ଯାହା କଲେ ରାସ୍ତା କଡ଼ରେ ବସିକି ବାଇଗଣ ବିକିଦେଲେ ତୋର ଦିନକୁ 200-500 ହେଇଗଲାଣି, ଗରିବ କିଏ ହବ ଆଜିକାଲି, ଆଗରୁ କ'ଣ କାମକୁ ନ ଡାକିଲେ ଖାଇବ ନାହିଁ, କାମ ନ ଡାକିଲେ ଖାଇ, ଯୋଉ କ'ଣ ସେ କି ପତ୍ର କି ଶାଗ ଜାଣିଛ ନା, ଯୋଉ ସୁନସୁନିଆ ମଦରଙ୍ଗା କଳମ ଏ ତେନ୍ତୁଲି ତେନ୍ତୁଲି ଖଟା, ଇଏ ଗରିବ ଲୋକ ଖାଉଥିଲେ ନା, ପୁଣି ଯାଇ କାଚାଳ ପାଛଦେବେ ତାର ଖୁଦଟା ଧରିକି ଆସିବେ, ବର୍ତ୍ତମାନ କିଏ ଅଛି ସେ ସକାଳୁ ଉଠିଲେ ଦେଖିବ, ଯାହାକୁ ଦେଖିବ ଗରିବ କ'ଣ ଧନୀ କ'ଣ ସମିତି ଦେଖିବ ଯାଇ ଦୋକାନରେ, ସକାଳୁ ଉଠିଲେ ଦୋକାନରେ ଲୋକ ଖାଉଛି, ଘରୁ କିଏ ପଚାର ଚୁଲି କିଏ ଲଗେଇବ, ଧନଟାକୁ ଏମିତି ମାନେ କଳିଲଟା କାମ ବା ମଣିଷକୁ ଈଶ୍ୱରଙ୍କ ପାଖରେ ଦୂରେଇବାକୁ ନେଲେ, ଈଶ୍ୱରଙ୍କ ପାଖରେ ଯଦି ଦୂରେଇବାକୁ ପଡିବ ତାକୁ ଗୋଟେ ଜିନିଷ ଦରକାର, ଅତି ଶୀଘ୍ର ଗୋଟେ ଲୋକକୁ ତୁମେ ଦେଖ ଗାଁ ଗହଳି ଯାହା ତା ଗୋଟେ ମୋବାଇଲ, ସେ ଗୋଟେ ବଡ ମୋବାଇଲଟା ଦାମ କେତେ, 7,000-8,000-10,000 ଗୋଟେ ଗୋଟେ ସମସ୍ତଙ୍କର, କେତେ ଟଙ୍କା ଲୋକଙ୍କର ଅଛି, କେମିତି କମାଉଛନ୍ତି, ଧନଟା ଏତେ ସୁଲଭ ହେଇଗଲା, ଲୋକ ଧନ ଯେତେ ସୁଲଭ ହବ ଜ୍ଞାନ ସେତେ ଦୁର୍ଲଭ ହବ, ଆଉ ଭଗବାନ ବି ସେତେ ଦୁର୍ଲଭ ହେଇଛି, ହେଲେ ଲୋକ ଆଉ କଣ ଜ୍ଞାନ ପଛରେ ଅଛନ୍ତି, ସଦ୍ଜ୍ଞାନ ପଛରେ କିଏ ନାହାନ୍ତି, ଏଗୁଡ଼ା ଯୋଉ ପାଠ ପାଠ ପଢୁଛନ୍ତି ପାଠର କିଛି ମୂଲ୍ୟ ନାହିଁ, କାଗଜ କଲମ ପାଠ ସେ କ'ଣ କମ୍ପ୍ୟୁଟର ପାଠ, ସେ ତା ଖାଲି ପଇସା ଟିକେ କମେଇବା କଥା, ସେଥିରେ କ'ଣ ଅଛି, ଜ୍ଞାନ କିଛି ନାହିଁ, ଆଉ ଧନ ପାଇଁ ହିଁ ତ ଏତେ ପ୍ରକାର ଚାଲିଛି, ଯେତେ ପ୍ରକାର ଡିସଏଗ୍ରିମେଣ୍ଟ ଯେତେ ପ୍ରକାର ଜାଣିଛ ଧନ ପାଇଁ, ମଦାନ୍ତ ହେଇଗଲା, ଆଉ ଭଗବାନ କାହିଁକି ଅନ୍ୟ କାମୀ କରେ, ଯଦି କୃଷ୍ଣର ଭଜନ ନା ମାଗି ଓ କୃଷ୍ଣ ତାର ଦେଉଶୀ ଚରଣ, ଭଗବାନ ସେଥିପାଇଁ ଚାହାନ୍ତିନି ମୋ ଭକ୍ତ ଗୋଟେ ସବୁବେଳେ ଐଶ୍ୱର୍ଯ୍ୟ ରହୁ, ମୋ ଭକ୍ତ ସବୁବେଳେ ବହୁତ ଧନ ବହୁତ ଭୋଗରେ ରହୁ, ମହାପ୍ରଭୁ ଖୁସି ହୁଅନ୍ତିନି, ଭଗବାନ ଭିତରେ ଖୁସି ହୁଅନ୍ତିନି, ପ୍ରଭୁ ଜାଣିଛନ୍ତି ମୁଁ ସବୁ ଦେଇଛି, କିନ୍ତୁ ଯେକୌଣସି ସମୟରେ ଭକ୍ତ ବି ମୋର ବିଚ୍ୟୁତ ହେଇଯିବ। ସମ୍ପଦର ଗୁଣ, ପ୍ରଭୁଙ୍କର ଏଇଟା ଇଚ୍ଛା ନୁହେଁ ଯେ ଗୋଟେ ଜୀବକୁ ବହୁତ, ଗୋଟେ ଭକ୍ତକୁ ବହୁତ କିଛି ଭୋଗ ଦେବା। ତେଣୁ ଭକ୍ତର ଆମର କଣ, ଭୋଗ ବି ଦରକାର ନାହିଁ, ତ୍ୟାଗ ବି ଦରକାର ନାହିଁ। ଯେତେବେଳେ ଯେଉଁ ପରିସ୍ଥିତିରେ ଯାହା ମିଳିଲା ଆମେ ସେଥିରେ ରହିବା। ଭକ୍ତ ଜୀବନଟା ହଉଛି ଆମର ଯୁକ୍ତ, ଅଧିକା ନୁହେଁ କି କମ ନୁହେଁ, କୋଟି ହେଲେ ବି ସେଟା କାହାର, କୃଷ୍ଣଙ୍କର। ମୋର ଦରକାର ଦୁଇଟା ରୁଟି, ଆମେ ଯଦି ଭକ୍ତ କୋଟିପତି ହେଲେ ଆମେ କଣ ଦୁଇଟା ରୁଟି ଅଧିକା ଖାଇପାରିବେ କି? ଦୁଇଟା ରୁଟି ଟିକେ ସବ୍ଜି ଖାଇବା କି ଚାରିଟା ରୁଟି ଟିକେ ସବ୍ଜି ଖାଇବା, ତ କୋଟିପତି ହେଲେ ସେତିକି ଖାଇବ, ଲକ୍ଷପତି ହେଲେ ସେତିକି ଖାଇବ। ତାର ଏତେ ଧନର ଆମର କଣ କାର୍ଯ୍ୟ ଅଛି? ଧନଟା ଭଗବାନଙ୍କର ସେବାରେ ଲାଗିବ, କିନ୍ତୁ ମନେ ରଖିବା ଦରକାର ଭଗବାନଙ୍କ ଧନ ଠାରୁ ଭଗବାନ ମନ ଚାହାନ୍ତି, ପ୍ରଭୁ ଧନ ଚାହାନ୍ତିନି। ଆମେ ଯୋଉ ଭାବୁଛେ ଭଗବାନ ଗରିବ, ଆମକୁ ଆମେ ଯଦି ପଇସା ମିଳିଲା ଆମେ ଠାକୁରଙ୍କୁ ଏମିତି ରାଧା ମାଧବଙ୍କୁ ଏଠି ରଖିଲେ କରୁନି, ନ ମିଳିଥାଏ। ଆଜବେଷ୍ଟ ଘର ରଖିଥିଲେ କଣ, ଏଠି ସିନା ବାତ୍ୟା ବୋଲି ଡର ଲଗେଇକି ଆମେ କରିଦେଉଛେ, କଣ ଆଜବେଷ୍ଟ ଘର ରଖିଲେ ଭଗବାନ ରହିବେନି? ଆମେ ସେ ଆଜବେଷ୍ଟ ଘର ରହିଲେ ଆମେ କଣ କୋଠା ଘର ରହିବା? ଆମେ ଆମେ ଆଜବେଷ୍ଟ ଘର ରହିବା, ଗୋସାଇମାନେ ତ ଚାଳ ଘର ରଖୁଥିଲେ। ପ୍ରଭୁପାଦ କାହିଁକି ଜିନିଷ କଲେ, ସେମାନେ କେବେ ଧନ ରୋଜଗାର ବନ୍ଦ କରିପାରିବେ ଲୋକ ନାହିଁ, ଆଉ ଧନ ରୋଜଗାର କଲେ ମାନେ ଭୋଗ କରିବେ, ତେଣୁ ତାଙ୍କ ପଇସା ଆଣିବେ ଭଗବାନ ସେବାର ଲଗା। ନହେଲେ ତ ଆଗରୁ ଗୋସାଇମାନେ ଟୋଟାଲ ମନା କରିଦେଉଥିଲେ କାହାର ଧନକୁ, ବିଷୟରେ ଅର୍ଣ୍ଣ ଖାଇଲେ ମଲିନ ହୁଏ ମନ। ତେପରେ ମହାପ୍ରଭୁଙ୍କ ଶିକ୍ଷା ସେଟା ଏଇଠି ଏଇ ବର୍ତ୍ତମାନ କାମ ଦବନି। ଆଚାର୍ଯ୍ୟ ଆଚାର୍ଯ୍ୟ କଣ ତୁମେ ଏଇଠୁ ଜାଣିବ, ଭଗବାନଙ୍କ ଶକ୍ତି ସେମାନେ କେମିତି ପାଇଥିଲେ ଏଥିରୁ ତୁମେ ଜାଣିବ। ଅରିଜିନାଲ ପ୍ରିନ୍ସିପଲଟାକୁ କେତେବେଳେ ଏଇ ଯୁଗର ଲୋକମାନେ ଫଲୋ କରିପାରିବେ? ରଘୁନାଥ ଗୋସ୍ୱାମୀ ଯେତେବେଳେ ଆସିଲେ ଘର ଛାଡ଼ି ମୁଦ୍ରା ଧରିକି ଆଇଲେ ନା, ବାପା ପଠେଇଲେ, ସେ ତ ଆଣିନଥିଲେ, ସେ କିଛି ଆଣିନଥିଲେ, ଦୁଇ ଜଣ ଜଣେ ବ୍ରାହ୍ମଣ ନା କଣ, ଦୁଇ ଜଣ ସେବକ ସେ ପଠେଇଛନ୍ତି, ସମସ୍ତଙ୍କୁ ଫେରେଇଦେଲେ। କିନ୍ତୁ ଗୋଟେ ଚିନ୍ତା କଲେ, ମୋ ବାପାର ପଇସାଟା ଯଦି ଟିକେ ମହାପ୍ରଭୁଙ୍କ ସେବାରେ ଲାଗିବ ତାହେଲେ ମଙ୍ଗଳ ହବ, ମହାପ୍ରଭୁଙ୍କୁ ଡାକିକି ପ୍ରସାଦ ଦିଅନ୍ତି, ଜଗନ୍ନାଥ ପ୍ରସାଦ କିଣି ଆଣିକି ଦିଅନ୍ତି, ନିମନ୍ତ୍ରଣ କରନ୍ତି। କି ଜାଣିଥିଲେ ମହାପ୍ରଭୁଙ୍କ ମନ ଖୁସି ହବନି? ତା ବାପା କିଏ ଥିଲେ? ବୈଷ୍ଣବ ଥିଲେ। ମହାପ୍ରଭୁ ସେଇଠି କହିଲେ ନା, ବିଷୟରେ ଅର୍ଣ୍ଣ ଖାଇଲେ ମଲିନ ହଏ ମନ, ମଲିନ ମଲିନ ହେଲେ ମନ, ନା ହଏ କୃଷ୍ଣ ଭଜନ, କୃଷ୍ଣ ଭଜନ ହବନି। ବିଷୟ କାହାକୁ କହିଦେଲେ? ବିଷୟ ରଘୁନାଥ ଗୋସ୍ୱାମୀଙ୍କର ବାପାଙ୍କ ବିଷୟ ବୋଲି ମହାପ୍ରଭୁ କହିଦେଲେ, ତାଙ୍କ ଧନ ମୋର ଦରକାର। ଭଲ ହେଲା, ଭଲ ହେଲା ନିମନ୍ତ୍ରଣ, ଖାଲି ମହାପ୍ରଭୁ ଖାଲି ତାଙ୍କର ଦୁଃଖ ହବ ବୋଲି ଗ୍ରହଣ କରୁଥିଲେ, ଇଚ୍ଛା ନଥିଲା। ତୁମେ ସେଇ ପ୍ରିନ୍ସିପଲଟା ବର୍ତ୍ତମାନ ପକେଇବେ କି? ତାଙ୍କ ତୁମେ କହିବ ବିଷୟ ଗୁଡ଼ା ତୁମକୁ, ତାଙ୍କ ଟଙ୍କା ମୋର ଦରକାର ନାହିଁ, ନହେଲେ ସେ ତାର ଭୋଗିକି ଆହୁରି ନରକକୁ ଯିବେ, ହେଲେ ତାଙ୍କ ଟଙ୍କା ପଇସା ଆଣିକି ଆଚାର୍ଯ୍ୟ ବା ଆଚାର୍ଯ୍ୟ ଜାଣିଦେଲେ। କିନ୍ତୁ ସାବଧାନ ରହିବା ଦରକାର, ସେ ହେଉଛି ବିଷୟ, ବିଷୟ ଧନ, ବିଷୟ ଆଉ ବିଷୟ, ତା ବିଷୟ ଲାଗିଲା ଆଗରୁ, ବିଷୟର ବିଷ ଅଛି, ବିଷୟର ବି ବିଷ ଅଛି। ସାବଧାନ ଆଣିଦେବ ଭଗବାନ ସେବାର ଲଗା, ନହେଲେ ସେ ତୁମକୁ ଖାଇଦେବ। ଆଚାର୍ଯ୍ୟଙ୍କର ଶକ୍ତି ହେଲା ଏଇଟା, କେବେ ଗୋସ୍ୱାମୀ ମାନେ ଯେମିତି ଯୁବ ଗୋସ୍ୱାମୀ ସବୁ ଯିଏ ଭିକ୍ଷା ଦେବେ ତାଙ୍କୁ ନେଇ ଶିଶୁ କହିବେ ନେଇ ଯା ଯମୁନାଙ୍କୁ ଦେଇଦେ, ଶିଶୁ ଥରେ ପଚାରିଲେ ଆଜ୍ଞା ଆପଣ ଏତେ କଷ୍ଟରେ ମାଧୁକୁରୀ କରିକି ଆଣିକି ମାଧୁକୁରୀକୁ ଫୁଣି ନେଇକି ଆମେମାନେ ବିକୁଛୁ ଦୋକାନରେ, ବିକିକି ଆମେ ଆପଣ ଆଗ୍ରାରୁ ଯାଇ ତାଳପତ୍ର ଆଣୁଛୁ, ଆପଣ ପୋଥି ଲେଖୁଛନ୍ତି, କିନ୍ତୁ ସେ ସେଟ୍ ଆସିଥିଲେ ଧନ ଦେଲେ ଆପଣ କାଇଁ ଫୋପାଡ଼ ଲେଖ ଫୋପାଡ଼ ଦିଅ, ଯେତେ ସେଟ୍ ଦିଅନ୍ତି ସେ ଧନକୁ ନେଇକି ଯମୁନାରେ ପକେଇ ଦିଅ। କହିଲେ ଯମୁନା ହେଉଛନ୍ତି କୃଷ୍ଣଙ୍କର ପ୍ରେୟସୀ, ତ ସେ କୃଷ୍ଣଙ୍କୁ ଦେଇଦେବେ। କଣ ପାଣିରେ ଫୋପାଡ଼ ଦେଲେ କୃଷ୍ଣ ପାଇଯିବେ? ଇଏ କିଛି ବୁଝିପାରନ୍ତିନି, ଯେ ପାଖରେ ରହିଥାନ୍ତି ଯୁବ ଗୋସ୍ୱାମୀଙ୍କର ବହୁତ ବହୁତ ସେତେବେଳେ ବିଦ୍ୱାନ ମାନେ ଯୁବ ଗୋସ୍ୱାମୀ ପାଖରେ ରୁହନ୍ତି, ବ୍ୟାସଦେବଙ୍କ ଭଳି ସେ ଶକ୍ତିମାନ ଆଉ ଅଦ୍ୱିତୀୟ ତତ୍ତ୍ୱାଚାର୍ଯ୍ୟ। ସେ ଥରେ ଜଣେ ପଚାରିଲେ ସେବକ, ଆଜ୍ଞା ଆପଣ କଣ କହୁଛନ୍ତି ଯମୁନାକୁ ଆମେ ଫଙ୍ଗୁଆର ଦେବୁ, ସେ କୃଷ୍ଣଙ୍କୁ ନେଇକି ଦେବେ ଯମୁନା କୃଷ୍ଣ ପ୍ରିୟ ଅଛି? କହିଲେ କିରି, ମୁଁ ତୁମମାନଙ୍କୁ ବଞ୍ଚାଇବା ପାଇଁ ଏ ବିଷୟ ଧନଟା ବା ତୁମମାନଙ୍କୁ ବଞ୍ଚାଇବା ପାଇଁ ସେ ଧନ ମୁଁ ଗ୍ରହଣ କରୁନି। ଗୋସ୍ୱାମୀମାନେ କେବେ ବିଷୟରେ ଜିନିଷ ଗ୍ରହଣ କରୁନା? ସେ ନେଇ କଣ କହିଲେ, ସେ ମୋତେ ମନେ ଦେଲେ କହିଲେ ନା, ମୋର ଟିକେ ପାଣି ଗଳୁଛି, ବର୍ଷା ହେଉଛି, ଆଉ ଖରା ହେଉଛି, ମନ୍ଦିର ତୁମେ ନିଜେ କର, ରାଜଭୋଗ ତୁମେ ନିଜେ ଖାଅ, ମୁଁ କଣ ତୁମ ପାଇଁ ବିଷୟ ହେବି? ମୁଁ କାହାକୁ ମାଗିବାକୁ ଯିବିନି, ଠାକୁର ତାଙ୍କ ବ୍ୟବସ୍ଥା କଲେ, କିନ୍ତୁ ତଥାପି ସେ ହଟିଲେନି। ତାପରେ ତାଙ୍କର ଅଛି, ଆମର କଣ, ଆମର ପଇସା ନ ମିଳୁ ଠାକୁର ତୁମେ ନଦେବେ, ତୁମେ ଛାଡ଼ିବ? କର୍ମକାଣ୍ଡ ଯେମିତି କଣ କର୍ମକାଣ୍ଡ ରହୁଛି, ନନା ତାର ଯାହା ଭୋଗ ଲଗେଇଲା ଲଗେଇଲା, ତାର ଜିନିଷଟା ବନ୍ଦ କରିବନି, ତା ଧୋତିରେ ଧୋତିଟା ଦେଖିଲେ କର୍ମକାଣ୍ଡରେ ଦେଖୁ ନା ଯେ ନନା ଭୋଜନ କରୁଛି ତା ଭକ୍ତିଟାକୁ ଦେଖନ୍ତୁ, ଆଉ ଠାକୁରଙ୍କୁ ଦେଖନ୍ତୁ, ଆମେ କର୍ମକାଣ୍ଡ ହେଇଯାଏ। ସେଥିପାଇଁ ଆଚାର୍ଯ୍ୟମାନେ ସବୁ ଜାଣିଛନ୍ତି ଏଇ କଳିଯୁଗ ଲୋକ ଧନାଶକ୍ତି ଲୋକ ଗୁଡାକ ନା ବିଷୟ ଗୁଡା ବିଷୟକୁ ଭୋଗ କରିକି ଏମାନେ ସବୁ ନର୍କକୁ ଯିବେ। ତାଙ୍କ ଧାନ ଆଣିକି ଭଗବାନ ସେବା ଲଗା ହେଲେ କିଛି ସ୍ୱୀକୃତି, ବହୁତ ବଡ ମାନେ ଏତେ ବଡ ଦୟାର ଜିନିଷଟା ପ୍ରଭୁପାତ କରିଛନ୍ତି, ବୁଝି ହୁଏନି। ଜଣେ କହିବେ ସୁଧ, ଯେମିତି ବହୁତ ଭକ୍ତ କହୁଛନ୍ତି ଇସ୍କନରେ ସୁଧ ଭକ୍ତି ନାହିଁ, ଏ ସୁଧ ଭକ୍ତି କିଏ ଚାହୁଁଛ ମୋତେ ଆଠିକି ଦେଖାଅ, ମୋର ପ୍ରଶ୍ନ ଏଇଟା। ସୁଧ ଭକ୍ତି କିଏ ଚାହୁଁଛ? ଯେ ସୁଧ ଭକ୍ତି ଚାହୁଁଛ ସେ ପୁଣି କାହିଁକି ଏଇ ପ୍ରଚାର ପ୍ରଚାର ଧନ୍ଦା କାହିଁକି ବସୁଛ, ତୁମେ ଗୋସମ ହେଇଯାଅ। ସୁଧ ଭକ୍ତି କିଏ ଚାହୁଁଛ ତୁମେ? ସୁଧ ଭକ୍ତି, ସୁଧ ଭକ୍ତି ତୁମର ସଂସ୍କାର ଥିଲେ ତୁମେ ଚାହିଁବ, ଅନ୍ୟ ପିଲା ସେ ତ ଶୂନ୍ୟମ। ଯିଏ ସୁଧ ଭକ୍ତି ଚାହିଁବ ସେ ଅନ୍ୟକୁ କାହିଁ କ୍ରିଟିସାଇଜ୍ କରିବ? ଯିଏ ସୁଧ ଭକ୍ତି ଚାହିଁବ ଅନ୍ୟ ଚିନ୍ତା କଥା କରିବା, ତୁମ ସମୟ କାହିଁ ତାର ଅଛି? ଗୁରୁଦେବ କହିଲେ କିଏ ଚାହୁଁଛି ସୁଧ ଭକ୍ତି? ସଜେଇ ଜିନିଷ ତୁମେ ସୁଧ ଭକ୍ତି ଚାହୁଁଛ, କୃଷ୍ଣକୁ ଚାହୁଁଛ? ତୋ ସଂସ୍କାର ଦେଖିଲ ବାବା, ତୋ ସଂସ୍କାରଟା ଖାଲି ଦେଖ। ତୁମେ ଯେଉଁ ବଡ଼ ବଡ଼ କଥା ଆଜି କହୁଛ ଇସ୍କନ ଲୋକ ସୁଧ ଭକ୍ତି ନାହିଁ ବୋଲି, ତୁମ ସଂସ୍କାରଟା ଦେଖିଲ, ତୁମେ କ'ଣ ଥିଲ? ତୋ ବାବା କ'ଣ? ତୋ ମା କ'ଣ? ଦେଖ ତାପରେ ତୁମେ କ'ଣ ବର୍ତ୍ତମାନ? ତୁମେ ତ ନିଜକୁ ଜାଣ, ସୁଧ ଭକ୍ତି ଅଛି। ଲୋକ ଜାଣିଛନ୍ତି କୋଟିଏ ଟଙ୍କା ରହିଲେ ମୁଁ ଆରାମସେ ଚଳିପାରିବି, କିନ୍ତୁ କୋଟିଏ ଟଙ୍କା କମେଇବାଟା ବଡ଼ କାମ। ସମସ୍ତେ ଜାଣିଛନ୍ତି ସୁଧ ଭକ୍ତି ସେଇଟା, କିନ୍ତୁ କରିପାରିବନି, ତୁମ ଅଧିକାର ହିସାବରେ ହବ। ତୁମ କଳିଯୁଗରେ 99% ହଉଛନ୍ତି କର୍ମାଧିକାରୀ। ଗୁରୁଦେବ କହିଛି 99% ନାଇନ କର୍ମାଧିକାରୀ, ଏମାନେ କୃଷ୍ଣଙ୍କ ପାଇଁ କିଛି କର୍ମ କରିବେ, ଚିତ୍ତ ଶୁଦ୍ଧି ହବ, ତାଙ୍କୁ ଟିକେ ହରିନାମ କରିବେ, ଟିକେ ଜ୍ଞାନାଧିକାର ସ୍ତରକୁ ଆସିବେ। ସେ ଜ୍ଞାନାଧିକାର ସ୍ତରରେ ନିରପରାଧ ନାମ କଲେ, ସାଧୁଗୁରୁଙ୍କ ପ୍ରତି ସମର୍ପିତ ହେଲେ, ଯଦି ମହତ କୃପାଟା ମିଳିବ ତାହେଲେ ପ୍ରେମାଧିକାର, ଏଇଟା ଅଧିକାର ଜିନିଷଟା ନା। ଆଉ ଜୀବକୁ ସେ ପୁରା ସନ୍ଦର୍ଭରେ ଅଧିକାର କଥା, ତୁମ ଅଧିକାର କେବେ ଅର୍ଜୁନଙ୍କୁ ଗୀତାରେ ଅଧିକାର କଥା କୁହାଗଲା ନା, ଅଧିକାରଟା ତୁମେ କେବେ ଉପରକୁ ଯାଇପାରିବନି। ତୁମ ଅଧିକାର ହିସାବରେ ତୁମେ ଗଲେ ଠିକ ହବ, ତୁମେ ଡିଷ୍ଟର୍ବ ହବନି। କାରଣ ଭୋଗ ବିଳାସ ଯଦି ରହିଛି ବା ବୈରାଗ୍ୟ ଭାବନା ରହିଛି, ସେଟା ତ ଭକ୍ତି ଅଧିକାରକୁ ତୁମେ ପଶିପାରିବନି। ବୈରାଗ୍ୟଟା ଶୁଷ୍କ ଜିନିଷ, ତୁମେ କ'ଣ କହିବ? ମୁଁ ଶୁଖିଲା ମୁଗିଲା ଖାଇବି, ମୋର ଠାକୁର ଜାଣିଲା, ମୋର ଠାକୁର ଭଜନ, କି କୋଉ ଭଜନ ହବ? ତୁମର ତ ଭୋଗ ବାସନଟା ଭିତରେ ରହୁଛି, ଏଇଟା ତ୍ୟାଗର ମାର୍ଗ ନୁହେଁ କି ଭୋଗର ମାର୍ଗ ନୁହେଁ, ଏ ସେବନର ମାର୍ଗ ନା। ଆଚାର୍ଯ୍ୟମାନେ ଏଇଟା ଜାଣନ୍ତି। କଳିଯୁଗରେ ଭକ୍ତି ଅଧିକାରୀ ବହୁତ କମ୍, ମହତର କୃପାଟା ତୁମେ ପାଇଲେ ଭକ୍ତି ଅଧିକାର ପାଇବ। ଆଉ ବିନା ମହତ ରଜ ପାଦ ଅଭିଷେକମ୍ ନିଷ୍କିଞ୍ଚନାନମ୍ ନବ୍ରଣୀତ ଯାବତ୍, ଭଗବତ ବାରମ୍ବାର କହିଦେଲେ ନିଷ୍କିଞ୍ଚନ ସାଧୁଙ୍କର ପାଦ ପଦ୍ମରେ ସମର୍ପିତ ନ ହେଲେ କେବେ ବି କୃଷ୍ଣ ଭାର ମତି ନା କୃଷ୍ଣ ପରତ ସୁତବା ମିଥ ଉପପଦ୍ୟତେ ଗୃହପ୍ରତାନ, ଏସବୁ ଗୃହପ୍ରତାନ ମିଥ ଅଭିପଦ୍ୟତେ ଗୃହପ୍ରତାନ। ଓ ସିଦ୍ଧର୍ଶମ ଏମିତି ଟିକା ଲେଖିଲେ, ମୁଁ ସମୁଦ୍ର ଟିକା ଦେଖୁଛି ସିଦ୍ଧର୍ଶମ ଗୁଡା ବେଷ୍ଟ ସେ ଶ୍ଳୋକରେ ଲେଖିଲେ, ମିଥ ଉପପଦ୍ୟତେ ଗୁରୁ କହିବେ ଆଉ ନିଜ ବି ଚେଷ୍ଟା କରିବ ତଥାପି ହବନି, ଗୁରୁ ବାକ୍ୟ ଉପଦେଶ ନ ବି ସିଦ୍ଧର୍ଶମ ଲେଖିଥିଲେ। ଗୁରୁଦେବ କହୁଛନ୍ତି ତୁମେ କର ଭଜନ କର, ଗୁରୁ କ'ଣ ସମସ୍ତେ କହୁନାହାନ୍ତି? ଏତେ ବହି ଗ୍ରନ୍ଥ ବାହାରିଲା, ଏତେ ଲେକ୍ଚର ବାହାରିଲା, ସମସ୍ତେ ଡେଲି ଲେକ୍ଚର ଦଉଛନ୍ତି, କ'ଣ ପରିବର୍ତ୍ତନ ହେଇଯିବ? ଶିଷ୍ୟ ହେବନି ବାପା, ଏଇଟା ଅଧିକାର ଜିନିଷ, ସବୁ ଶୁଣିବ ସେ ପାଲା ବାଲା ଭଳିଆ, ପାଲାରୁ ଉଠିଲେ ଯେମିତି ଲୋକ ପୁଣି ଚାଲ ଉଠିଲେ ସବୁ ମୁଣ୍ଡରୁ ପଳେଇବ, କିଛି ରହିବନି, ଏଇଟା ଅଧିକାର ଜିନିଷଟା। ସେଠି ସେ ମିଥ ବି ପଦ୍ଧତି ଲେଖିଲେ, ତୁମେ ଚେଷ୍ଟା କରିବ ଆଉ ଗୁରୁ ବାକ୍ୟରେ, ଦି ଜଣ ପ୍ରୟାସରେ ବି ହବନି, ତାର ହବ କେମିତି? କାହିଁକି ହବନି ନା, ଗୃହ ବ୍ରତ ଆନା, ଗୃହ ହଉଛି ତାଙ୍କ ବ୍ରତ, ଏ ଶରୀର ଧର୍ମୀ ଯେଉଁମାନେ କିଛି ହବନି। ଆଉ କଳିଯୁଗରେ ସବୁ 99% ଏଇ ଶରୀର ଆଧ୍ୟାସୀ ଲୋକ, ଦେହ ଶରୀର ଆଧ୍ୟାସୀ ଲୋକ, ଆମେମାନେ କ'ଣ ପାଇବା? କିଛି ପାରିବା? ସେଠୁ ହିରଣ୍ୟକଶିପୁ ଭାବିଲା, ତାହେଲେ ଇଏ ବଡ଼ ଗର୍ବରେ କହୁଛି ଯେ ମୋର ମତି କୃଷ୍ଣ ପାଖରେ ଲାଗିବନି, ମୁଁ ବାପା, ସିଏ ହଉଛି ମୁଁ ବଡ଼ ଲୋକ। ଯେମିତି ଗାଁ ଲୋକ କୁହନ୍ତି, ତୁ କୋଉ କାଲିକାର ବାବାଜୀ, ତୁ କାଲିକୁମାର ଛୁଆ ହେଇ ତୁ ମତେ କ'ଣ ପାଠ ପଢଉଛୁ? ହିରଣ୍ୟକଶିପୁ ସେଭଳିଆ କହୁଛି, ମୁଁ ବାପା ତୁମେ ପୁତ୍ର, ମୋର ମତି ଲାଗିବନି, ତୋର ମତି ଲାଗିବ, କାହିଁ ମୋର ମତି ଲାଗିବନି? ସେଠି ସେ କହିଦେଲେ, ଆପଣଙ୍କର ନୁହେଁ, ସମସ୍ତଙ୍କର ମତି ଲାଗିବନି, ନଈ ସମ୍ମତି ସ୍ଥାବତୁରୁ କ୍ରମାଙ୍ଗୀ ସ୍ପୃଶ୍ୟତି ଅନର୍ଥ ଅପଗମନ ଯଦାର୍ଥ। ଅନର୍ଥ ଗୁଡାକ ରହିଛି ମତେ କେମିତି ଲାଗିବ? ଭଜନ କଲାବେଳେ କେଉଁଟା ଭଜନ ଭାବଟା ଆସୁଛି ନା ଅନର୍ଥଟା ଉଠୁଛି? ତୁମେ ଚିନ୍ତା କରୁନା, ଭଜନ କଲା ବେଳକୁ ଅନର୍ଥଟା ଆସୁଛି, ଯୋଉଟା ଭିତରେ ସେଟା ଆସିବ ନା। ଆଉ ଯେମିତି ଓଡ଼ିଆରେ କୁହାଯାଏନି, ଆମେ ଯେଟା ଖାଇବା ହାକୁଟା କୋଉଟା ଆସିବ? ସେଟା ଆସିବ। ଆଚାର୍ଯ୍ୟ ମାନେ ସବୁ ଖେଳେଇ ଦେଇଛନ୍ତି ଆଚାର୍ଯ୍ୟ ପରମ୍ପରା କଥା, ଆଉ ଏଟା ଏଟା କଣ ଖାଲି ବିକଳ ତାଙ୍କୁ ଡାକିଲେ ଯଦି ସିଏ କେତେବେଳେ ଗୋଟେ ଦିନ ଯେମିତି କାଲି ଆଲୋଚନା କରୁଥିଲେ କେବେ କୃପା କରିବେ ତ ପାରିକି ଯିବା କଥା, ଏଟା ଅଜଣା ପଥର ପଥିକ ଆମେ ଆମେ ଯୁଆଡ଼େ ଯାଉଛେ ଜାଣିନେ କୁଆଡ଼େ ଯାଉଛେ, ଗୋଟେ ସ୍ପିରିଚୁଆଲ ଅନାଦି ବହିର୍ମୁଖ କେବେ ଭୁଲିଛେ, ଖାଲି ଆଚାର୍ଯ୍ୟମାନେ ବିଗ୍ରହ ପନ୍ଥା ଲୀଳା ସବୁ କହିଛନ୍ତି ବୋଲି ଟିକେ ବିଶ୍ୱାସ ଟିକେ ରହିଛି। ପୁଣି ଗୁରୁଦେବ କହୁଛନ୍ତି 99% ଲୋକଙ୍କର ବିଶ୍ୱାସ ନାହିଁ କହିଲେ କୃଷ୍ଣଙ୍କ ଉପରେ ଚଳେ। କୃଷ୍ଣ ଉପରେ କେତେ ଲୋକ ବିଶ୍ୱାସ କରୁଛନ୍ତି? ଗୁରୁଦେବ କହିଲେ 99% ଲୋକଙ୍କର ଅଚଳ ବିଶ୍ୱାସ ନାହିଁ। କୃଷ୍ଣ ଯଦି ଖାଲି ବିଶ୍ୱାସ କରିଦେବ ତାର ଦୁଃଖ ନାହିଁ କହିଲେଣି ଯିବ କୃଷ୍ଣ ଦାସ, ଏଇ ବିଶ୍ୱାସ କରିଲେ ତାର ଦୁଃଖ ନାହିଁ। ରାଧା କୃଷ୍ଣ ବୋଲ ବୋଲ ବୋଲରେ ସବାଇ, ଆଚାର୍ଯ୍ୟ ସେ ଦେଖିଦେଲେ ଖାଲି ମୁଁ ଭଗବାନଙ୍କର, ମୁଁ କାହାର ନୁହେଁ। ଏତେ ଗୋଟେ ଜୀବନ ଯଦି ବିଶ୍ୱାସ ଆସିଲେ ତାର ଦୁଃଖ ରହିବନି। ତାର ସେଇ ଷ୍ଟାଣ୍ଡାର୍ଡରେ ଆମର କଣ ବିଶ୍ୱାସ ଅଛି କହିଲେ ଦେଖି ନାହିଁ, ଖାଲି ବଞ୍ଚି ଖାଲି ଗୋଟେ କିଛି ସଂସ୍କାର ପୂର୍ବରୁ କିଛି ସ୍ୱୀକୃତି ଅଛି ସେଥିପାଇଁ ସେତିକି ଚାଲିଛି ଟିକେ, ପୁରି ସ୍ୱୀକୃତିବାର ନହେଲେ ହବନି, ବିଶ୍ୱାସ ନହିବ ଯାଏ। ସେଠି ସେ ଲେଖିଲେ ଅନର୍ଥଟା ଅଛି ନା ଭଜନ କଲାବେଳେ, ଅନର୍ଥଟା ଆସୁଛି ନା କୃଷ୍ଣ ଚିନ୍ତା ଆସୁଛି, ତୁମେ ଜବରଦସ୍ତ ମନକୁ ନାମକୁ ନାମ ପ୍ରଭୁଙ୍କୁ ଆଉ ମନକୁ ମିଶେଇକି ସେ ଅନର୍ଥ ଉପରେ ଦାବିବ, ସେ କିଛି ସମୟ ଚାପିକି ରହିବ। ଏଇଟା ମୁଁ ଚିନ୍ତା କରି ଠାକୁର ନାମ କରୁଛି ବୁଝେଇବ ପୁଣି ମନକୁ ସେ କିଛି ସମୟରେ, ତାପରେ ପୁଣି ହାତ ଭିତରେ ସେଇଟା ଅଛି ଆଉ। ଏ ଯୋଉଦିନେ ପନିର ଖାଇଦେଲ, ହାକୁଟି ଦେଲେ କଣ ଆସିବ? ପନିର ବାସନା, କୋବି ଖାଇଲେ କୋବି ବାସନା, ଭିତରେ ଯାହା ରହିବ ସେ ବାହାରେ ସେ ଆସିବ। ଆମ ଭିତରେ ସେଇଟା ଅଛି, ଭିତରେ ଅନର୍ଥ ଅଛି, ଭଜନ କଲେ କଣ ଆସିବ? ଆଉ ମତିଟା କେମିତି ରହିବ? ଭଜନ ଚାଲିଛି, ମତି ନାହିଁ କୃଷ୍ଣ, ସେଥିପାଇଁ ସେ କହିଦେଲେ ମତି ନୈସାମ ମତି ନ ଏସାମ ମତି କେସାମ ଗୃହବତାନ, ଏମାନଙ୍କ ମତି ନୈସାମ ମତି ସ୍ଥାବତ ଉରୁକ୍ରମାଙ୍ଗି, ସେ ପର୍ଯ୍ୟନ୍ତ ଉରୁକ୍ରମ କୃଷ୍ଣଙ୍କ ଚରଣ କମଳରେ କେବେ ଲାଗିବନି। କାହିଁକି ଲାଗିବନି? ସ୍ପୃଶତି ଅନର୍ଥମ ଅପଗମମ ଯଥାର୍ଥମ, ଅନର୍ଥ ଗୁଡାକ ରହିଛି ବା ଯିବ କେମିତି? ଅନର୍ଥ ଗଲେ ମତି ଲାଗିବ, ଅନର୍ଥ ଯିବ କେମିତି? ନା ମହ୍ୟ ସମ୍ପାଦର ଯୋ ଅଭିଷେକ ନିଷ୍କିଞ୍ଚନା, ଯେପର୍ଯ୍ୟନ୍ତ ମହାତ୍ମାଙ୍କ ପଦରଜରେ ବିଭୂଷିତ ହେଇନାହାନ୍ତି, ଇଏ ହେଲା ଭାଗବତର ସାର। ଭାଗବତ ପ୍ରହ୍ଲାଦଙ୍କ ଶିକ୍ଷାରେ ଦୁଇଟା ଜିନିଷ ସାର ହେଲା, ଭକ୍ତି ସାର, ଭକ୍ତ ସାର। ଭକ୍ତି କେମିତି ହବ? ଭାଗବତର ଯୋଉ ସାର ଜିନିଷ ପ୍ରହ୍ଲାଦଙ୍କ ଶିକ୍ଷା ରହିଲା। ପ୍ରହ୍ଲାଦ ସାର କହିଲେ କଣ କହିଲେ? ନବଦା ଭକ୍ତି ହେଉଛି ସାର, ଶ୍ରବଣମ କୀର୍ତ୍ତନମ ବିଷ୍ଣୁ କହିଦେଲେ ନବଦା ଭକ୍ତି ସାର। ଆସି ଭକ୍ତିଟା କେମିତି ପାଇବ? ଏଇଟା ବାଟ ବାସ। ଭାଗବତର ଏଇ ଦୁଇଟା ଶ୍ଳୋକ ଯିଏ ବୁଝିଦେଲା ସେ ତାର ହେଇଗଲା ଭାଗବତ। ସବୁ ଭାଗବତ ଶ୍ରଦ୍ଧା କଲା ପରେ ଯଦି ଏଇ ଜଡ଼ ଭରତଙ୍କ ଚରିତ୍ରରେ ଏଇ ଶ୍ଳୋକ ଅଛି, ତାଙ୍କର ପ୍ରହ୍ଲାଦଙ୍କ ଚରିତ୍ରରେ ଏଇ ଶ୍ଳୋକଟି ଯିଏ ବୁଝି ନପାରିଲା, ସେ କଣ? ସେ ଭକ୍ତି ଜାଣିବ କିନ୍ତୁ ଭକ୍ତି ପ୍ରାପ୍ତିର ରାସ୍ତାରେ ଜାଣିପାରିବନି। ଯେପର୍ଯ୍ୟନ୍ତ ଜଣେ ସାଧୁଙ୍କୁ ନିଷ୍କିଞ୍ଚନ ସାଧୁଙ୍କୁ ନିଜର ଆମେ ନ କରିଛି, ସେ ହିଁ ମୋର ରକ୍ଷକ, ସେ ହିଁ ମୋର ପାଳକ, ସେ ହିଁ ମୋତେ କୃଷ୍ଣଙ୍କୁ ଦେଇପାରିବେ। କୃଷ୍ଣ ସେ ତୋମାର କୃଷ୍ଣ ଦିତେ ପାର, ତୋମାର ସଗତି ଅଛି। ଏଇଟା ଯଦି 100% ଫେତ ଆସିନି ଭକ୍ତିରାମ ଆମେ ପାଦ ଦେଇନି ବୋଲି ବୁଝିବାକୁ ପଡ଼ିବ। ଅନର୍ଥ ରହିଲା, ଅନର୍ଥ ସେ ଅନର୍ଥ ଭାବନା ଗୁଡ଼ାକ ଆସିବ। ମୟ ସମ୍ପାଦର ଯୋ ଅଭିଷେକ ନିଷ୍କିଞ୍ଚନାନ ନ ବୃଣିତ ଯାବତ, ଯେପର୍ଯ୍ୟନ୍ତ ସେ ନିଷ୍କିଞ୍ଚନଙ୍କ ପାଦରାଜର ଅଭିଷିକ୍ତ ନ ହେଇଛି ଏଟା ହବନି। ଭଜନଟା ଆମର କଣ? ଭଜନଟା ହଉଛି ଏଇଟା ନା, ଯେଉଁ ଚିନ୍ତନ ଭିତରେ ଯେଉଁ ଭାବନା ଯେଉଁ ଚେତନା ସେଇଟା ଭଜନ କଲାବେଳେ ବାହାରିବ। ଭିତରେ ବିଶ୍ୱାସଟା ଆମର ରହିଛି ମୁଁ ଭଗବାନଙ୍କର, ତାହେଲେ ଭଜନ କଲାବେଳେ କଣ ଆସିବ? ବିଶ୍ୱାସ, ମୁଁ ପ୍ରଭୁଙ୍କର, ପ୍ରଭୁଙ୍କର ସେବା କରେ, ମୁଁ ଭଗବାନଙ୍କର ସେବା କରେ, ମୋର ଆଉ ଗୋଟେ କଣ ଅଛି? ମୋର ଯୋଉ ଶବ୍ଦଟା କଣ ଅଛି? ଆମେ ଆମର ଆମେ ଆମର ବୋଲରେ ସେ ଲେଖିନାହାନ୍ତି ଭକ୍ତିମନ ଠାକୁର। ଆଉ ସେଠି ଭକ୍ତିମନ ଠାକୁରଙ୍କର ଆଉ ଗୋଟେ ପଦ ଅଛି ଶରଣାଗତରେ, ସେ ଲେଖୁଛନ୍ତି ଅହଂ ମମ ଶବ୍ଦ ଯେ କୁଛୁ ମୋର, ମୋର ଅହଂ ମମ ଯାହା ଅଛି ମୁଁ ସବୁ କୃଷ୍ଣ ତୁମ ଚରଣ ତଳ ଦେଇଥିଲି। ଆଉ ମୋର ଗୋଟେ କଣ ଅଛି? କିଛି ଆଉ ନାହିଁ, ନିଜର ବୋଲି ଆଉ ଗୋଟେ କିଛି ନାହିଁ। ସେ ସ୍ତରକୁ ଜଣେ ଗଲେ ସେ ତାର ବୁଝିବ ଆଧ୍ୟାତ୍ମିକ ଜିନିଷଟା, ଆଉ ସେଇଟା ବୁଝିବା ପାଇଁ ତ ଏଇ ତ ପ୍ରଥମ ଷ୍ଟେପ୍ରୁ ଆମେ ଅଟକି ଯାଉଛେ। ଆଉ ପ୍ରଥମ ଯୋଉ ପ୍ରଥମ ପାଦରୁ ଆମେ ହାରିଗଲେ, ପ୍ରଥମ ପାଦରୁ ହାରିଗଲେ, ସାଧୁଙ୍କ ପ୍ରତି ଆମର ମମତା ନାହିଁ। ପଢୁଛେ ସବୁ ଶ୍ରୀ ଗୁରୁ ବୈଷ୍ଣବ ଆସିଛ, ଗୁରୁବର୍ଗଙ୍କୁ ପ୍ରଣାମ କରୁଛେ, ସବୁ କରୁଛେ, ବାଞ୍ଛା କଳ୍ପତରୁ ସବୁ ବହୁ ବଚନରେ କରାହଉଛି, କେବଳ ଗୁରୁଙ୍କୁ ନୁହନ୍ତି, କେବଳ ଗୁରୁଙ୍କୁ ନୁହନ୍ତି, ବନ୍ଦେ ଗୁରୁ ନା 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 ଚୈତନ୍ୟ ଚେତନ ତା ଆରମ୍ଭ ନାହିଁ, ବନ୍ଦେ ଗୁରୁନ୍ ଈଶ ଭକ୍ତାନ୍, ଈଶ ଭକ୍ତଙ୍କୁ ମୁଁ ପ୍ରଣାମ କରୁଛି, ଈଶ ଭକ୍ତାନ୍ ସେଠି ଅଛ ଆରମ୍ଭଟା ମନେ ପଡ଼ୁନି, ବନ୍ଦେ ଗୁରୁନ୍ ଈଶ ଭକ୍ତାନ୍ ସେଥିର ରହିଛନ୍ ଈଶ ଭକ୍ତମାନଙ୍କୁ। ଆମର ତ ରାଗଦ୍ୱେଷ ରହୁଛି ସାଧୁମାନଙ୍କ ପ୍ରତି, ରାଗଦ୍ୱେଷ ରହିଲା ତୁମେ ସରିଲା ଆଉ। ବନ୍ଦେ ବନ୍ଦେ ଅହମ୍ ଶ୍ରୀ ଗୁରୁ ଶ୍ରୀଯୁତ ପଦକମଲମ୍ ଶ୍ରୀ ଗୁରୁନ୍ ବୈଷ୍ଣବାସ ଶିକ୍ଷା ଗୁରୁ ଦୀକ୍ଷା ଗୁରୁ ଶୁଦ୍ଧ ଭକ୍ତ ସମସ୍ତଙ୍କୁ। ଆଉ ଯେ ଆମେ କେବଳ ଯେ ଆମେ ଆମେ କହିବା ନାଇଁ, ମୋର ମୋର ଗୁରୁଦେବଙ୍କୁ ମୁଁ ପ୍ରଣାମ କରିବି, ଯଦି ତାର ସେଇ ନିଷ୍ଠାଟା ରହିଛି ବା ସେଇ ଭାବନାଟା ରହିଛି, ତାହେଲେ ସେ ଅନ୍ୟକୁ ସମ୍ମାନ ହିଁ ଦେବ। ଯେ ଶୁଦ୍ଧ ଭକ୍ତଙ୍କୁ ଜାଣିପାରିବ, ଚିହ୍ନିପାରିଲା, ସେ କଣ ଆଉ ଅନ୍ୟ ଶୁଦ୍ଧ ଭକ୍ତଙ୍କୁ ଚିହ୍ନିପାରିବନି କି? ଯେ ଶୁଦ୍ଧ ଭକ୍ତଙ୍କୁ ଚିହ୍ନିପାରିଲା, ତା ଶୁଦ୍ଧତା ଆସିଗଲା ନା ନାହିଁ? ତା ଶୁଦ୍ଧତା ଆସିଲେ ସେ ଅନ୍ୟମାନଙ୍କ ସ୍ଥିତିରେ ଜାଣିଦେବ। ଭକ୍ତ ନାଟକୁ ସେଥିପାଇଁ ସେ ବହୁତ ସାବଧାନ କରିଦେଲେ, କନିଷ୍ଠ କନିଷ୍ଠ ମଧ୍ୟମ ଉତ୍ତମ ପ୍ରଭେଦେ ବୈଷ୍ଣବ ତ୍ରିବିଧ ଗଣୀ, କନିଷ୍ଠ ଆଧରେ ମଧ୍ୟମ ପ୍ରଣତି ଉତ୍ତମେ ଶୁଶ୍ରୂଷା ଜାଣି, ଯେଜନ ବୈଷ୍ଣବ ଚିନିଆ ଲୟବ ଆଦର କରିବ ଯେବେ, ବୈଷ୍ଣବର କୃପା ତାହି ସର୍ବସିଦ୍ଧି ଅବଶ୍ୟ ପାଇବ ତମେ। ଏସେନ୍ସ ଗୁଡ଼ା ସେ ଲେଖିଦେଇଛନ୍ ନା, ପ୍ରଥମ ଷ୍ଟେପ୍ରୁ ତୁମର ତମେ ସଂସାର ବୁଦ୍ଧି ଗୁଡ଼ା ଯାଇନି, ତମେ ସାଧୁମାନଙ୍କ ରାଗଦ୍ୱେଷର ଶିକାର ହେଇଯାଉଛ, ତୁମେ କଣ ଭକ୍ତି କରିବ କରିପାରିବ? ଯିଏ ଜନ ଯେଭଳି ବୈଷ୍ଣବ ତାକୁ ସେଭଳି ସମ୍ମାନ ଦେବାକୁ ପଡ଼ିବ। ସେ କନିଷ୍ଠ ହେଇଥିଲେ କନିଷ୍ଠ ସମ୍ମାନ ଦେବ, ମଧ୍ୟମ ହେଇଥିଲେ ମଧ୍ୟ ସମ୍ମାନ ଦେବ, ଉତ୍ତମ ହେଇଥିଲେ ଉତ୍ତମ ସମ୍ମାନ ଦେବ। ତୁମେ ସେ ଡିଗ୍ରୀ କମେଇ ପାରିବନି, ତୁମେ କହିପାରିବ ନାଇଁ 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 ମୋର ଗୁରୁଦେବ କେବଳ ଶ୍ରେଷ୍ଠ, ସେଟା ଅଭିମାନ, ସେଟା ଅଭିମାନ ଭିତରେ ରହିବ। କିନ୍ତୁ ଅଭିମାନର କେବେ ନିନ୍ଦା ହବନି। ରାଧାରାଣୀ କେତେଜଣଙ୍କୁ ନିନ୍ଦା କରିଛନ୍ତି ମୋତେ କୁହ, ଯୁକ୍ତି କରିବ ତାକୁ ଉଦାହରଣ ଦିଆଯିବ। ରାଧାରାଣୀ କାହା କୌଣସି ଗୋଟେ ପରପୁରୁଷର ନାଁ ନେଇଛନ୍ତି? କେବେ ନିନ୍ଦା କରିଛନ୍ତି? କିଛି କାହାକୁ ନିନ୍ଦା କରୁନା, ନିଷ୍ଠାରେ ନିନ୍ଦା ନଥାଏ। ଆମ ଯେହେତୁ ଗୁରୁଚରଣରେ ନିଷ୍ଠା ନାହିଁ, ସେଥିପାଇଁ ନିନ୍ଦା କରିଛି। ଜିଜା ସ୍ତରରେ ଆକାଶ ଏତେ ବଡ଼ ଅନନ୍ତ ଆକାଶ ପଡ଼ିଛି, ଯେଉଁ ପକ୍ଷୀ ଯେତିକି ଦୂର ଯାଉଛି ସେଥିରେ ଉଡ଼ିପାରୁଛି। ବୈଷ୍ଣବ ସେଭଳି ଭକ୍ତି, ଭକ୍ତି ଗୋଟେ ସାଗର, ଯେଉଁ ଯେଉଁ ସାଗରରେ ଯିଏ ତା ଯେତେ ଡୁବ ମାରିଲା ସେ ତାର ସେ ସ୍ଥିତିରେ ରହିଲା। ଏଇଟା ରାଗ ଦ୍ୱେଷ ଈର୍ଷା ଆମ ଗୁରୁ ତାଙ୍କ ଗୁରୁ ଏସବୁ, ଇଏ ବହୁତ ଲୋ କନସିୟସନେସ୍, ନିଚ ଚେତନା। ଶ୍ରୀ ଗୁରୁନ୍ ବୈଷ୍ଣବ, ଆଉ ଗୁରୁ ତତ୍ତ୍ୱଟା ପୁଣି ଏକ ନା, ତୁମେ ଯଦି ଗୁରୁଟା ଗୁରୁଙ୍କୁ ଜାଣିପାରୁଛ ତା ତତ୍ତ୍ୱଟା କି ଜାଣିନ? ଗୁରୁ ତତ୍ତ୍ୱ ମାନେ କଣ? ଭଗବତ ଭଗବାନ କୃପାଟା ସେଥିରେ, କୃପାଟା କଣ ଆମର ଗୁରୁଦେବ ପାଖରେ ଅଲଗା, ଆଉ ଜଣେ ଗୁରୁଦେବ ପାଖରେ ହୋଇଗଲା, ଆଉ ଗୋଟେ ଗୁରୁଦେବ ପାଖରେ, ତାହେଲେ କୃଷ୍ଣଙ୍କର କୃପାଟା କଣ ଭାଗ ହେଇକି ଆସୁଛି କି? ଆମେ ଯେତେବେଳେ ପ୍ରକୃତିର ବୈଷ୍ଣବଙ୍କୁ ଚିହ୍ନିପାରିବା, କବେ ମୁଇଁ ବୈଷ୍ଣବ ଚିହ୍ନିବି ହରି ହରି, ଭକ୍ତ ଠାକୁର ଲାଗି ନାହାନ୍ତି, କେବେ ମୋର ଦିନ ଆସିବ ବୈଷ୍ଣବଙ୍କୁ ଚିହ୍ନିବି, ସେ ଫାର୍ଷ୍ଟ ଷ୍ଟେପ୍ଟା ଆମେ ଅଟକିକି ରହିଛେ। ଗୁରୁ ଦର୍ଶନ ହେଇନି, ଆମେ ଯୋଉ କହୁଛେ ଆମେ ଗୁରୁଦେବଙ୍କୁ ଦେଖିଛେ, ଆମ ଗୁରୁଙ୍କର ଦର୍ଶନ ହେଇନି, ଆଉ ଅନ୍ୟମାନଙ୍କୁ ନିନ୍ଦା, ସେଥିପାଇଁ ଆମେ ନିନ୍ଦା କରୁଛୁ ଅନ୍ୟ। ଗୁରୁ ଦର୍ଶନ ହେଇନି, ଯାହାର ଗୁରୁ ଦର୍ଶନ ହବ ସେ ତ ଜାଣିଦେବ ଏଇଟା ଗୁରୁ ହଉଛନ୍ତି ଗରିଆନ, ଆଉ ସେ ଶକ୍ତିର ବି ସବୁଆଡ଼େ ଜାଣିପାରିବ। ଗୁରୁ ଦର୍ଶନ ଆମର ହେଇନି, ଗୁରୁ ଦର୍ଶନ ହେଲା ଆଉ ଆଉ ସଂସାର କୋଉଠୁ ରହିଲା? ଯାହାର ଗୁରୁ ଦର୍ଶନ ହେଇଯାଏ ତାର ସଂସାର ବନ୍ଧନ ଫିଟିଯାଏ। ଗୁରୁ ଦର୍ଶନ ମାନେ କୃଷ୍ଣ ଦର୍ଶନ, ଭଗବତ ଶକ୍ତି ଦର୍ଶନ କରିବେ, ଆଉ ଭଗବାନଙ୍କର ଶକ୍ତି ସେ କିଭଳି ଧରିକି ଆସିଛି ସେଟା ନା। ଆଉ ଗୁରୁଙ୍କର ଗୁରୁଦେବ କୁହନ୍ତି ନା, ରକ୍ତ ମାଂସ ସ୍ୱର ଦର୍ଶନ ଗୁରୁ ଦର୍ଶନ ନୁହେଁ, କେତେ ବଡ ବଡ଼ ପଦ ଆମର ସୁନ୍ଦର ପଦ ସବୁ ରଖା ହେଲା, କୁଆଡ଼େ ବୈଷ୍ଣବ ଭାବ ରହିଲାଣି? ଆମର କୁସଂସ୍କାର ଯୋଗୁଁ ସବୁ ଭାବ ବଦଳି ଗଲାଣି ନା, ସେ ଲେଖିଲେନି ଧନ ମୋର ନିତ୍ୟାନନ୍ଦ ପତି ମୋର ଗୌରଚନ୍ଦ୍ର ପ୍ରାଣ ମୋର ଯୁଗଲ କିଶୋର, ସେଥିରେ ନାହିଁ ବୈଷ୍ଣବର ନାମେ ତ ଉଲ୍ଲାସ, ବୈଷ୍ଣବର ପଦ ଧୂଳି ତାଏ ମୋର ସ୍ନାନ କିଳି, ତର୍ପଣ ମୋର ବୈଷ୍ଣବର ନାମ। କେତେ ବଡ ଫିଲୋସଫି ଆମର, କୁଆଡ଼େ ସେ ରହିଗଲାଣି, ଲୁଚି ଗଲାଣି ସେ ଫିଲୋସଫି। ଆଉ ଲୀଳା କଣ ତୁମେ ଶୁଣୁଛ? ଫାଉଣ୍ଡେସନ ଗୁଡାକ ଆମର ଗୋଟେ ଫାଉଣ୍ଡେସନ ଗୁଡାକ ସବୁ ଲୁଜ ହେଇଯିବ, ୟା ଉପରେ ତୁମେ ଆମେ ଶ୍ରବଣ କୀର୍ତ୍ତନ କରିବା, ଏଇଟା ଫାଉଣ୍ଡେସନ, ୟା ଉପରେ ଶ୍ରବଣ କୀର୍ତ୍ତନ। ଏଇ ଯେମିତି ଆମେ ଦାମୋଦର ଲୀଳା ଶୁଣିବା, ଆମର କଣ ଗୋବର୍ଦ୍ଧନ ଦେର ଲୀଳା, ଯେକୌଣସି ତୁମେ ଲୀଳା ଶୁଣ ଶ୍ରବଣ କର, ଗୌର ଲୀଳା ହଉ କୃଷ୍ଣ ଲୀଳା ହଉ, ଏଇ ଫାଉଣ୍ଡେସନ ଉପରେ ସବୁ ହବ। ଏଇଟା ଯଦି ଲୁଜ ଅଛି ସେ କିଛି କାମ ଦବନି, ଏଇଟା ସେଇ ଯାହା କୁହନ୍ତି କର୍ଣ୍ଣ ଲାମ୍ପଟେ, ଖାଲି ଶୁଣିବା ପାଇଁ ଭଲ ଲାଗିବ, କର୍ଣ୍ଣ ଲାମ୍ପଟେ ହେଇଯିବ, ଖାଲି ଶୁଣିବି ଏଠୁ ଇଏ ଭଲ କହୁଛି ସିଏ ଭଲ କହୁଛି, ଏଟା କାରଣ ଲାମ୍ପଡ଼ ଫାଉଣ୍ଡେସନଟା ଲୁଜ୍ ଫାଉଣ୍ଡେସନଟା। ଏଇଟା କଣ ଲେଖିଲେ ସେଟା କଣ କୋଉ ପଦ କହୁଥିଲି, ବୈଷ୍ଣବର ଉଚ୍ଚିଷ୍ଟ ତାହେ ମୋର ମନବିଷ୍ଟ। ଆଗେ 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 ଆଗପଦଟା କଣ, ବୈଷ୍ଣବର ପଦ ଧୂଳି ତାହେ ମୋର ସ୍ନାନ କେଳି। ମୁଁ ଗଙ୍ଗା ଯମୁନାରେ ସ୍ନାନ କରିକି ମୋର କଣ, ମତେ କଣ ମିଳିବ? ଗଙ୍ଗା ଯମୁନାରେ ମହାତ୍ମା ମାନେ ସ୍ନାନ କରି ଭଗବାନଙ୍କ ଚରଣ ରଜ। ଏଣେ ଆମେ ପଢୁଛେ କଣ, ଗଙ୍ଗାର ପରସ ହେଲେ ପଶ୍ଚାତେ ପାବନ, ଦର୍ଶନେ ପବିତ୍ର କର ଏ ତୁମାର ଫିଲୋସଫିଟା ଦେଖ, ତୁମେ ଦର୍ଶନଟା କୋଉଠି ଦେଖୁନା ରହିଲା, ବୈଷ୍ଣବ ଦର୍ଶନ କୋଉଠି ରହିଲାଣି, କୁଆଡେ ରହିଲାଣି? ଆରେ ଗଙ୍ଗାଠୁ କଣ ଆଙ୍କୁ ବଡ କରିଦିଆ ହେଲା କି? କିନ୍ତୁ ତତ୍କ୍ଷଣାତ୍ ପବିତ୍ର କରିବାର ଯୋଉ ଶକ୍ତି, ଗଙ୍ଗାଙ୍କୁ ଗଙ୍ଗା ବୁଦ୍ଧି କଲେ ହିଁ ଅପରାଧ ରହିଲେ କେବେ ହେଲେ। ତୁମ ତରଫରୁ ଗଙ୍ଗାଜୀ ତୁମକୁ କିଛି ଦେବେନି, ତୁମର ଶୁଦ୍ଧତା ଥିଲେ ତୁମେ ଗଙ୍ଗା ମାତାଙ୍କର କୃପାଟା ପାଇବ। ବୈଷ୍ଣବ କଣ, ତୁମକୁ ଶୁଦ୍ଧ କରିବେ ଦର୍ଶନରେ ପବିତ୍ର କରି, ଦର୍ଶନେ ପବିତ୍ର କରେ ତୁମାର ଗୁଣ। ଗଙ୍ଗାର ପରସ ହେଲେ ପଶ୍ଚାତେ ପାବନ କହିଲେ ପରେ ହବ, ତୁମେ ଯେତେବେଳେ ଶୁଦ୍ଧ ହବ ସେତେବେଳେ ଗଙ୍ଗା ଭଗବାନ ଚରଣ ରଜ ଆଉ ପାଇଛ, ଆଉ ତୁମେ ଶୁଦ୍ଧ ହେଲା ପରେ ତା ଫଳ ତୁମେ ପାଇବ, କିନ୍ତୁ ଇଏ ପବିତ୍ର କରିକି ଫଳ ଦେବେ। ଫିଲୋସଫି କେତେ ରହିଲା? ତ ଯେଉଁଠି ସ୍ନାନ କର ଏ ବୈଷ୍ଣବ, ବୈଷ୍ଣବ ଚରଣ ଧୂଳି ତାହେ ମୋର ସ୍ନାନ କେଳି, ଆନନ୍ଦରେ ସ୍ନାନ କରି। ବୈଷ୍ଣବର ନାମେ ତ ଉଲ୍ଲାସ, ବୈଷ୍ଣବଙ୍କର ନାମର ଭାବେ ମତେ ଆନନ୍ଦ ଲାଗିବ। ବୈଷ୍ଣବର ନାମେ ତ ଉଲ୍ଲାସ, ଆଉ କଣ ରହିଲା? ବୈଷ୍ଣବର ଉଚ୍ଚିଷ୍ଟ ତାହେ ମୋର ମନବିଷ୍ଟ, ବୈଷ୍ଣବର ଉଚ୍ଚିଷ୍ଟ ହଉଛି ମୋର ମନବିଷ୍ଟ। ଆମ ଆମ ଯୋଉ ସବ୍ଲାଇନ୍ ଫିଲୋସଫି, ଆମର ଏତେ ସୁନ୍ଦର ଦର୍ଶନ, ଏ ଶୁଦ୍ଧ ଭକ୍ତ। ଆଉ ଜଣେ ପ୍ରଶ୍ନ କରିବେ, ମୁଁ କେମିତି ଜାଣିବି? ଆରେ ଦର୍ଶନରେ ଜଣେ ସ୍ଥିତ ହେଇଗଲା ପରେ ସେ ଭଗବାନଙ୍କୁ ପ୍ରାର୍ଥନା କରିବ, ଶୁଦ୍ଧ ଭକ୍ତମାନେ ଜଗତରେ ସବୁବେଳେ ରହିଛନ୍ତି, ସବୁବେଳେ ଶୁଦ୍ଧ ତାଙ୍କ କୃଷ୍ଣ ସଂସାରକୁ ଯେଉଁମାନେ ଖୋଲିଛନ୍ତି ସେମାନଙ୍କ ଦ୍ୱାରା ସଂସାରଟା ଚାଲିଛି ନା। ଆଉ ଗୁରୁ ଚାଲିଗଲେ ଯେ ଗୁରୁଙ୍କ ଶକ୍ତିରେ ଚାଲିଗଲା ସେଟା ନୁହେଁ, କୃଷ୍ଣ ଚାଲିଗଲା ପରେ କୃଷ୍ଣଙ୍କର ଶକ୍ତି ପଳେଇଗଲେ କି? କୃଷ୍ଣ ବିଗ୍ରହ ରୂପରେ ପ୍ରକାଶ ହେଲେ, ଗୁରୁଙ୍କୁ ସେଥିପାଇଁ ସମାଧି କରାଯାଉଛି। ଗୁରୁ ଯେ ସବୁବେଳେ ରହିବେ ବପୁରେ ତା ନୁହେଁ, ଗୁରୁଙ୍କର ସେଠି କଣ କରାଯିବ, କଣ କୁହାଯାଉଛି? ସମାଧି। ସମାଧି ମାନେ କଣ? ସେ ବପୁ ଯୋଉ, ସେ ବପୁର ଶକ୍ତି ରହିଛି, ସେ ବପୁ ତ ଗୁରୁ ତ ଚାଲିଗଲେ, କିନ୍ତୁ ଯେଉଁଠି ସମାଧି କରାଯାଉଛି ସେଟା ପୂଜ୍ୟ ହେଲା, ସେଠି ତାଙ୍କ ବପୁର ଶକ୍ତି ରହିଛି। ଯୋଉ ଗୋସ୍ୱାମୀ ମାନେ, ଯେତେ ଗୋସ୍ୱାମୀ ମାନେ ସମାଧିରେ ବହୁତ ଲୋକ ଦର୍ଶନ ଦିଅନ୍ତି ନା। ଆଉ ପ୍ରଭୁପାଦ ଯେତେବେଳେ ଥିଲେ, ଯେ ଏବେ ଯୋଉ ପ୍ରଭୁପାଦଙ୍କ ରାଧା ଦାମୋଦର, ସେ କଣ ସେଥିପାଇଁ ସବୁ ବାରମ୍ବାର, ମୁଁ ଏବେ ପଢୁଥିଲି ଦୁଇ ତିନି ଦିନ ତଳେ, ସେ ଲେଟର ଗୁଡ଼ା ସବୁ ପଢୁଛି ବର୍ତ୍ତମାନ, ସବୁ ଲେଟର ଗୁଡ଼ା ପ୍ରଭୁ ଆସି ଲେଖୁଛନ୍ତି, ସେ ଦାମୋଦର ମନ୍ଦିର ଯେ ପୂଜାରୀ, ମୋର ଇଚ୍ଛା ମୁଁ ଏଠି ଗୋଟେ କଲେଜ କରିବି, ରୂପାନୁଗ ବିଦ୍ୟାଳୟ, ପରା ରୂପାନୁଗ ପରା ବିଦ୍ୟାଳୟ, ମୁଁ ଜୀବ ଗୋସ୍ୱାମୀଙ୍କୁ ଏଷ୍ଟାବ୍ଲିଶ କରିବା ପାଇଁ ଚାହୁଁଛି। ସବୁବେଳେ ରୂପ ଗୋସ୍ୱାମୀଙ୍କର ଚାହିଁକି କାନ୍ଦୁଥିବେ, ପୂର୍ବପଥରେ ପାଖରେ ଜଣେ ବାବାଜୀ ଥାନ୍ତି, ଅଧାରାତିରେ ଅର୍ଦ୍ଧରାତିରେ ଖାଲି କ୍ରନ୍ଦନ ସୁବିଧା, ସେ ବାହାରେ ହେଲା କାନ୍ଦୁଛନ୍ତି କେସ୍ ପାଖରେ। ସେତେବେଳେ ତ ବୃନ୍ଦାବନରେ ବହୁତ ସୁନ୍ଦର ପରିବେଶ ଥିଲା, ଏମିତି ସବୁ କୋଠା ବାଟି, ଏସବୁ ବିଶାଳ ବିଶାଳ ବିଲ୍ଡିଂ ସବୁ ତିଆରି କରିଦେଉଛନ୍ତି। ନା ନା, ଭଗବାନଙ୍କ ସ୍ଥାନ ଇଟା ମାଟି, ବୃନ୍ଦାବନ ଭୂମିରେ କଣ ତାଙ୍କୁ ଇଟା ମାଟି ରଖିକି? ଆଗରୁ ତ ସାଧୁମାନଙ୍କର ବହୁତ ସୁନ୍ଦର, ବର୍ତ୍ତମାନ ତା ପରିସ୍ଥିତି ହେଇଗଲାଣି, ଆମେ ତାକୁ ସେମିତି ଯେଉଁମାନେ ସବୁ ବ୍ରଜରେ ରହୁଥିଲେ, କେତେ ସାଧୁ ଏତେ ସମ୍ମାନ ଦିଅନ୍ତି ସେ ବ୍ରଜର ସୀମାରେ ରହିବେ, ମାନେ କଣ 84 କୋଶ ସୀମା ସାଇଡ଼ରେ ଯାଇକି ରହିବେ, କାହିଁକି ନା ଲଘୁ ଶଙ୍କା ଆଉ ଯାହା ମଳମୂତ୍ର ଯୋଉ ତ୍ୟାଗ କରିବ ସୀମା ବାହାରେ ମୁଁ କରିବି, ଇଏ ରାଧାଣୀଙ୍କ ଜାଗା, ଏଠି ପାଦ କୃଷ୍ଣଙ୍କର ପଦ ରଚିଥିବ, ବଡ଼ ବଡ଼ ସୁନ୍ଦର ଭାବ ସବୁ ରହିଥିଲା। ସେଇଟା ତ ସମ୍ଭବ ନୁହେଁ ସମସ୍ତିଙ୍କ ପାଇଁ, କିନ୍ତୁ ତାଙ୍କର ଭାବ ଏମିତି, କେତେ କେତେ ସାଧୁମାନଙ୍କର ସେମିତି ଭାବ ରହିବେ ସୀମା କୋଉଠି ବ୍ରଜ ଭିତରେ, କିନ୍ତୁ କହିଲା ଲଘୁ ଶଙ୍କା ଆମେ ସେଣେ କରିବୁ। ଜଣେ ଦିଜଣ ମୁଁ ବ୍ରଜବାସୀ ମାନଙ୍କର ପାଖରୁ ଶୁଣି, ସେମାନେ ଏମିତି ଏମିତି ତାଙ୍କର ଏତେ ବଡ଼ ବଡ଼ ଦୃଷ୍ଟି ଥିଲା ଧାମ ପ୍ରତି। ଆମେ ତ ଯାଉଛୁ ଧାମକୁ କଣ, ମଠ ମନ୍ଦିର କରି ଭୋଗ କରିକି ଆମେ ସବୁ ଇଏ କରିବା, ଏସବୁ ଭଲ ନାହିଁ। ଧାମରେ ଧାମ ଅପରାଧ ନା ବ୍ୟବସାୟ କରିବା, ଧାମରେ ଅର୍ଥ ରୋଜଗାର କରିବା, ଏସବୁ କଣ? ଧାମ ଭଗବାନଙ୍କର ଘର ନା, ତୁମ ଘରେ ଆସିକି ଗୋଟେ ଉତ୍ପାଦ କରିବ, ଭଲ ମନ୍ଦ କରିବ, ଘରେ ବିରକ୍ତି ଲାଗିବନି, ତୁମ ଘରଟା ଶାନ୍ତି ଜାଗା ଯେମିତି ତୁମେ ଚାହୁଁଛ, ଭଗବାନଙ୍କର ଘର ରାଧାରାଣୀଙ୍କର ସେଟା ଘର ନା। ଆଉ କଳିଯୁଗ କଣ କାହାକୁ କହିବା, ସେ ବାବା ବହୁତ ସୁନ୍ଦର ବାବା ସେ ପାଖରେ ଥାନ୍ତି, ସେ ରାତିରେ ଦେଖିଲେ, ଦେଖିଲା ବେଳକୁ ପ୍ରଭୁପାଦ କାନ୍ଦୁଛନ୍ତି, ବେଶୀ କନ୍ଦ ଶୁଭୁଛି, ପ୍ରଭୁପାଦ କାନ୍ଦୁଛନ୍ତି, ସେ ତାଙ୍କର ପୂର୍ବ ଏବେ ତ ସବୁ ଚେଞ୍ଜ ହେଇଗଲାଣି, ସେ ଝରକା ସିମେଣ୍ଟର ଝରକା ଥାଏ, ସେ ସିଧା ରୂପକୁ ସ୍ୱାମୀଙ୍କର କୁଟୀର ଦେଖାଯାଏ। ଓ ସେମାନେ ସର୍ବଦା ଅଛନ୍ତି ନା, ତାଙ୍କ ଶକ୍ତି ଆଚାର୍ଯ୍ୟଙ୍କର ଗୁରୁଙ୍କର ଶକ୍ତିଟା ସବୁବେଳେ ରହିବ, ଭଗବତ ଶକ୍ତିଟା ଆଉ ସବୁବେଳେ ତାଙ୍କର ଶକ୍ତି ରହିଛି। ଏଇଟା ଆମର ଲକ୍ଷ୍ୟ, ଆମ ସ୍ଥିତିଟା ହଉଛି ଏଇଟା, ଆମ ଏଇଟା ହଉଛି ସ୍ଥିତି। ଏଇ ସ୍ଥିତିରେ ସ୍ଥିର ହେଲେ ହିଁ ଆମେ ଭକ୍ତି କରିପାରିବା। ଅଭିମାନ ନାହିଁ, ଖାଲି ଗୋଟେ ଫଲ୍ସ ମିଥ୍ୟା ଅଭିମାନ କଲେ କ'ଣ ହବ, ମିଥ୍ୟା ଅଭିମାନ କିଛି ହବନି। ଅଭିମାନରେ ଯୋଉ ସ୍ଥିତ ହେଇକି ରହିବା, ଏଣେ ଶୁଦ୍ଧ ଭକ୍ତଙ୍କର ଚରଣରେ ଆଶ୍ରିତ ହେଇକି ରହିବା, ତାଙ୍କ ଜୀବନର ସର୍ବସ୍ୱ ବୋଲି ଭାବିବା, ତାଙ୍କର ଶିକ୍ଷାକୁ ବେଦାଧିକ ଜ୍ଞାନ କରିବା, କିଞ୍ଚିତ ଯଦି ତୁମର ସନ୍ଦେହ ଆସିଗଲା ତୁମେ ସଫା ହେଇଯିବ, ସେ ଶୁଦ୍ଧ ଭକ୍ତ, ତାଙ୍କ ହୃଦୟରେ ଭକ୍ତିର ପ୍ରଭାବ ରହିଛି। ଆମେ ଭକ୍ତି ହଉନି ବଡ଼ କଥା ନୁହେଁ, ଭକ୍ତି ନ ହଉ କ'ଣ ହେଲା, କେତେ ଜନ୍ମ ଲାଗୁଛି, ଲାଗୁ, ଶୁଦ୍ଧ ଭକ୍ତ ଚରଣର ଅପରାଧ ନୁହଁ, ଏତିକିରୁ ବଞ୍ଚିଯା। ଭକ୍ତି ହଉନି ଏ ଜନ୍ମ ହେଇନି ଆର ଜନ୍ମକୁ ହବ, ସେଥିରେ ସେ ଲେଖିଲେ ନା ଆଉ ଚତୁର ଭାଗବତରେ ଲେଖିଲେନି, ଅଥମ ଜନର ଆଚାର ଜନ ଧର୍ମ ଅଧିକାରୀ ବୈଷ୍ଣବ କରେ ସେଇ କର୍ମ। ଅଧମ ଲୋକ ଯେତେବେଳେ ଯେମିତି କର୍ମ କରନ୍ତି, ଅଧିକାରୀ ବୈଷ୍ଣବ ବେଳେ ବେଳେ ସେମିତି କର୍ମ କରନ୍ତି। କୃଷ୍ଣ କୃପାର କେହ ଜାଣିବାରେ ପାରେ, ଏସବୁ ସଙ୍କଟ କେହ ମରେ କେହ ତରେ, ଇଏ ଗୋଟେ ବଡ଼ ସଙ୍କଟ ନା ଆଉ, ବଡ଼ ଜୀବନର ବଡ଼ ସଙ୍କଟ କ'ଣ, ଏ ଖାଲି ଜଣେ ବୈଷ୍ଣବଙ୍କୁ ରେକଗ୍ନାଇଜ୍ କରିବା, ଆମେ ଶୁଦ୍ଧ ଭକ୍ତଙ୍କୁ ଖାଲି ପ୍ରଭୁପାଦଙ୍କୁ ଜାଣିବା, ଗୁରୁଙ୍କୁ ଜାଣିବା, ତାଙ୍କ ସ୍ଥିତି କ'ଣ। ଆମେ ଗାଉଛେ ନିକୁଞ୍ଜ ଜୀବନର ଅତି କଲି ସିଧେ କାହା ଆଗରେ ଗାଉଛେ, ଭଗବାନଙ୍କ ଆଗରେ ଗୁରୁଙ୍କ ବନ୍ଦନା ଗାଉଛେ କି ନାହିଁ, ଗୁରୁବାଷ୍ଟ ତାଙ୍କ ସ୍ୱରୂପ ସ୍ଥିତି ସେଇଟା ବା, ସେଠି ସ୍ୱରୂପ ସ୍ଥିତିଟା ଦେଖାଗଲା, ଏ ଜଗତ ଦେଖା ସେ ଗୁରୁବାଷ୍ଟକ ଦେଖୁନା କ'ଣ କ'ଣ କୁହାଗଲା, ନିକୁଞ୍ଜ ୟୁନ ରତି ଗେଲି ସିଦ୍ଧେଇ ୟାଲି ଭି ଯୁକ୍ତିର ପ୍ରେକ୍ଷଣୀୟ ତତ୍ର ଜ୍ଞାନ ଦ୍ୱାରା ତାଙ୍କୁ କ'ଣ ମାପିବ, ଜ୍ଞାନ ଦ୍ୱାରା କ'ଣ ତାକୁ ମାପି, ଅତି ବଲ୍ଲଭ ରାଧାକୃଷ୍ଣଙ୍କର କ'ଣ ମିଳନରେ ଯୋଉ ବାଧା ହେଇଛି କେମିତି ମାନ ହେଇଛି, ରାଧାରାଣୀ ମାନ କରିଦେଇଛନ୍ତି କଠୋର ମାନ, କୃଷ୍ଣ ଛାଡ଼ୁନାହାନ୍ତି ବା କୃଷ୍ଣ ହିଁ ମାନ କରିଦେଇଛନ୍ତି, ତାଙ୍କ ଭିତରେ ଯେ ଯୁକ୍ତି କରିକି ରାଧାକୃଷ୍ଣଙ୍କ ନିକୁଞ୍ଜ ୟୁନ ରତି କେଲି ସିଦ୍ଧି ଜୟାଲି ଭି ଯୁକ୍ତିର ପ୍ରେକ୍ଷଣୀ, ବିଭିନ୍ନ ଯୁକ୍ତି ଦ୍ୱାରା ରାଧାକୃଷ୍ଣଙ୍କର ମିଳନ କରା, ତାଙ୍କ ସ୍ୱରୂପ ସ୍ଥିତି ଗୁରୁଙ୍କର ସ୍ୱରୂପ ସ୍ଥିତି ସେଇଟା। ଆଉ ଏ ଯୋଗୁଁ ଦେଲେ ଆସନ୍ତି ତାଙ୍କର ଯୋଉ ଆର କ'ଣ କହିଲେ, ଯସ୍ୟ ପ୍ରସାଦାତ୍ ଭଗବତ ପ୍ରସାଦ ସାକ୍ଷାତ ହରିତ୍ୱେନ ସମସ୍ତ ଶାସ୍ତ୍ରୀ, ଆମର ତ ଏଇ ଷ୍ଟେଜ୍ରେ ଆସିନି, ସେ ଷ୍ଟେଜ୍ରେ କେମିତି ଯିବା, ଫାର୍ଷ୍ଟ ଷ୍ଟେଜ୍ରୁ ଡିପିଟ ହେଇଗଲେଣି, ଗୁରୁଙ୍କର ନିତ୍ୟ ସ୍ୱରୂପଟାକୁ ଆମେ କ'ଣ ଦର୍ଶନ କରିବା ଶୁଦ୍ଧ ଭକ୍ତଙ୍କର। ପ୍ରଥମ ଏ କ'ଣ, ସାକ୍ଷାତ ହରିତ୍ୱେନ ସମସ୍ତ ଶାସ୍ତ୍ରୀ, ଭାଇ ଶାସ୍ତ୍ର କହୁଛି ତୁମେ ମାନ, ସମସ୍ତ ଶାସ୍ତ୍ରୀ କହିଲେ ନା ଆଉ, ସମସ୍ତ ଶାସ୍ତ୍ରରେ ଗୁରୁଙ୍କୁ କ'ଣ କୁହାଯାଉଛି, ସାକ୍ଷାତ ହରି, ଶାସ୍ତ୍ର କହୁଛନ୍ତି, ଶାସ୍ତ୍ର ପରମାତ୍ମା, ସେତିକି ଆମ ମନ ମାନିପାରୁନି, ଆମେ ଆଉ କ'ଣ ଉପରକୁ ଦେଖିବା, ନିକୁଞ୍ଜ ଜୀବନ କ'ଣ ଦେଖିବା, ସେ ଜଗତରେ ଯିଏ ଆସୁଛନ୍ତି ତାଙ୍କ ସ୍ଥିତି ସେୟା, ଏଇ ଏଇ ସ୍ୱରୂପ ସ୍ଥିତିରେ ଏଇ ଯୋଉ ଗୁରୁବାନୁଗତ୍ୟ ଯୋଉଟା ପ୍ରକୃତରେ, ଏଇଟା ଗୁରୁବାନୁଗତ୍ୟ, ଭକ୍ତର ବିଜୟଟା କେମିତି ଅଙ୍କୁରିତ, ଭାଗ୍ୟବାନ ଖାଲି ଦୀକ୍ଷା ନେଲେ ଭାଗ୍ୟବାନ ହେଇଯାନ୍ତି କି, ବ୍ରହ୍ମାଣ୍ଡ ଭବିତ ଯୋଉ କୌଣସି ଭାଗ୍ୟବାନ ଯିଏ ଭାଗ୍ୟବାନ, ସେଇ ବ୍ୟକ୍ତି ଭାଗ୍ୟବାନ ଯିଏ ଗୁରୁଙ୍କର, ଗୁରୁଦେବ କୁହନ୍ତି ସେଟା ଭଗବାନଙ୍କର କରୁଣା ଶକ୍ତି ଗୁରୁଙ୍କ ପାଖରେ କିଭଳି କାର୍ଯ୍ୟ କରୁଛି ସେଇଟାକୁ ଯିଏ ଦେଖିପାରିଲା ସେ ଭାଗ୍ୟବାନ। ଆପଣ ଜ୍ଞାନ ଦ୍ୱାରା ତୁମେ ଗୁରୁଙ୍କୁ ମାପିବ ନା ଗୁରୁକୀଦାସ ମହାନ ଆଜି ଜ୍ଞାନ କହିଛନ୍ତି, ନା ବଂଶୀଦାସ ମହାନ ଆଜି ଜ୍ଞାନ କହିଛନ୍ତି, ନା ତୁମେ ଜ୍ଞାନ ଦ୍ୱାରା ପ୍ରଭୁପାଦଙ୍କୁ ମାପିବ, ବହୁତ ଗଭୀର ଜ୍ଞାନ, ତୁମେ ପଢି ପଢି ସରିଗଲେ ବି ଯେଉଁମାନେ ତୁମେ ଠିକ ଅଛି ତୁମେ ଚଳିପାରୁନା, ତୁମେ ଯାଇ କେଉଁ ସଂସ୍ଥା ରହିପାର, ତୁମେ ଭଜନ କରିପାର, ଏଇଟା ଅଲଗା କଥା, ସମସ୍ତଙ୍କ ସ୍ୱଭାବ ଅଲଗା ରହିଛି, ପ୍ରତ୍ୟେକ ବ୍ୟକ୍ତି ସବୁ ଲୋକ ସାଙ୍ଗରେ ମିଶିକି ଚଳିଯିବେ, ସେ ପରିବେଶରେ ଚଳିଯିବେ, ଠିକ ନାହିଁ, ଠିକ ଅଛି, କିନ୍ତୁ ତୁମେ ନିନ୍ଦା କରନି ଶୁଦ୍ଧ ଭକ୍ତ, ଶୁଦ୍ଧ ଭକ୍ତ ତୁମେ ନିନ୍ଦା କରନି, ସେ ଯୁଗାଚାର୍ଯ୍ୟ, ତୁମେ ତାଙ୍କ ଜ୍ଞାନକୁ ଜାଣିପାରିବେନି, କେବେ ଜାଣିପାରିବେନି, ତୁମେ ତାଙ୍କ ଲେଟର ଗୁଡ଼ିକ ପଢିଲେ, ମୁଁ ଲେଟର ଗୁଡ଼ା ପଢୁଛି ମୁଁ ସେ ଜାଣିପାରୁଛି, ଆରେ ଇଏ ପ୍ରକୃତରେ କ'ଣ, ଆମେ ସେତେବେଳେ ତା ବୟସ କମ୍ ଥିଲା, ଆଉ ବହୁତ ବିଭିନ୍ନ ପ୍ରକାର ଭଗବାନ ଯାଉ ସୁବିଧା କଲେ, ଆଗରୁ ତ ସବୁ ବହୁତ ଲୌକିକ ଲୋକମାନଙ୍କୁ ପ୍ରଚାର କରିବାକୁ ପଡ଼ୁଥିଲା, ପ୍ରଭୁପାଦ ଗ୍ରନ୍ଥ ବିଶେଷ ତାଙ୍କ ଲେଟର ଫେଟର ତାଙ୍କ ଯୋଉ ସବୁ ରହିଛି ସବୁ ସେଟା ପଢି ହଉନଥିଲେ, ପଢିଲା ବେଳକୁ ଲାଗୁଛେ ସେ ଜଣେ ଲୋକ ଭଗବାନ ପାଇଁ କେତେ ବ୍ୟାକୁଳ ହଉଥିଲେ, କେହି ବି ଜଗତରେ ଏମିତି ହେଇପାରିବେନି। କେତେ ଚିଠି ମୋର ଆଜି ସୁମତି ମୋର ଆଜି କତିକି ଚିଠି ଲେଖେ, ସେ ଯୋଉ ଗୋପାଳର ସ୍ତ୍ରୀ କତିକି ଚିଠି ଲେଖେ, ୟା ତୁମେ ଗୋଟେ ରେଷ୍ଟୁରାଣ୍ଟ ଖୋଲ, ଭେଜିଟେରିଆନ ରେଷ୍ଟୁରାଣ୍ଟ, ମତେ ଟିକେ $40 ମତେ ଟିକେ ସାହାଯ୍ୟ କରିପାରିବ, ମୋର ଘର ଭଡ଼ା ନାହିଁ। ଏହା କତିକି ଚିଠି ଲେଖ, ତାକୁ ଟିକେ ନେହୁରୀ କତିକି ଚିଠି ଲେଖ, ମାନେ ସେ ଲାଲ ବାହାଦୁର ଶାସ୍ତ୍ରୀ କତିକି ଚିଠି ଲେଖ, ସେ କଣ ତାଙ୍କ ନା ଡାଲ କି କମ୍ପାନୀ ଡାଲମିଆ ନା କଣ ଏଟା ଗୋଟେ ବଡ଼ ଥାଏ, ସିଙ୍ଗାଣିଆ ସିଙ୍ଗାଣିଆ କମ୍ପାନୀ କତିକି ଲେଖ, ସିଙ୍ଗାଣିଆ ପାଖକୁ ଲେଖ, ହଁ ସିନ୍ଧିଆ ତାଙ୍କ ପାଖକୁ ଲେଖୁଥିଲେ, ବସି ନଥିଲେ କେତେବେଳେ। ମୋର ଗୋଟେ ରାଧାକୃଷ୍ଣ ମନ୍ଦିର କରିବି ମୋର ଗୁରୁଦେବ କହିଛନ୍ତି, ସବୁ ପ୍ରକାର ଚେଷ୍ଟା ଚାଲନ୍ତି। କାହିଁକି ଜଣେ ସତୁରୀ ପଟ ବୟସଟାକୁ ଦେଖ, 70 ବୟସରେ ଏତେ ବ୍ୟାକୁଳ କଣ, କାହା କୋଉଥିପାଇଁ, କାହା ପାଇଁ? ନାଇଁ ନାଇଁ, ଏସବୁ ଅଦ୍ଭୁତ କରୁଣା ଶକ୍ତି ଭଗବାନଙ୍କ କରୁଣା ଶକ୍ତି, ଗୁରୁଙ୍କର କରୁଣା ଶକ୍ତି। ଏ ପ୍ରଭୁପାଦଙ୍କ ଶିଷ୍ୟ ସେଥିପାଇଁ ଧନ୍ୟାତି ଧନ୍ୟ ସେମାନେ, ଯେଉଁମାନେ ଦର୍ଶନ କରିଛନ୍ତି ସେ ଜିନିଷଟା, ଯେ ସେ 70 ବୟସରେ କଣ ସେ କରୁଥିଲେ, କେମିତି କେମିତି କଣ ଭଲ ମନ୍ଦ କୋଉଠି କଣ ଆଇଡିଆ, ବର୍ତ୍ତମାନ କିଏ କହୁଛି ମୁଁ ତା ସେବାଟା କରିଦେଲା, ସେ ତାର ବସିଲା, ମୋର ଆଉ ସମୟ ନାହିଁ ମୁଁ ଭୋଜନ କରିବି, ଦେଖ ସେ କଣ କରିଥିଲେ। ଏ ମାୟପୁର ଯୋଉ ଡିଜାଇନ ଦେଖୁଛନ୍ତି କଣ, ଏ ଯୋଉ ଲଙ୍ଗ ବିଲ୍ଡିଂ, ଏ ଯୋଉ କଞ୍ଚ ବିଲ୍ଡିଂ, ଆଉ ଚକ୍ର ଗଦା ବିଲ୍ଡିଂ, ଚକ୍ର ବିଲ୍ଡିଂ ଯାହା ସବୁ ହେଇଛି ନା, ସେଟା ସବୁ ପ୍ରଭୁପାଦଙ୍କର ପ୍ଲାନ। ବିଲ୍ଡିଂ ପ୍ଲାନ କଥା ଆରମ୍ଭ କରି ବିବିଟି ବହି ଡିଜାଇନ ଫଟୋ ଲେଟର ଗ୍ରନ୍ଥ ଲେଖିବା, ଇଂଲିଶରେ ଟ୍ରାନ୍ସଲେଟ୍ କରିବା, କନ୍ଭରସେସନ କରିବା, ପ୍ରିଚିଂ କରିବା, ପୁଣି ତା ଧର ମୃଦଙ୍ଗ, ମୃଦଙ୍ଗ ବଜା, ହାରମୋନିୟମ ବଜା, ରୋଷେଇ କର, କଣ ସେ କରୁନଥିଲେ 70 ବୟସ, ବିଶ୍ୱରେ ଗୋଟେ ଆନ୍ଦୋଳନ ସୃଷ୍ଟି କରିଦେଇଗଲେ ନା, କରିପାରିବେ କି? ଦେଖିବା ସବୁ ଥୁଆ ହେଇଛି, ଆପଣ ଏମିତି ଫାଉଣ୍ଡେସନ ପକେଇ ଦେଇଛନ୍ତି ସଂସ୍ଥା କି ଭାଙ୍ଗି ପାରିବେନି, ଏମିତି ଗୋଟେ ଫାଉଣ୍ଡେସନ, ଏମିତି ରୁଲ୍ସ ରେଗୁଲେସନ ଏମିତି ଗୋଟେ ତିଆରି କରିଦେଇଯାଇଛନ୍ତି, ସେଟା ସବୁଦିନ ପାଇଁ କୃଷ୍ଣଙ୍କର ହେଇକି ରହିବ, ଏଠି କିଏ ମଠାଧୀଶ ନାହାନ୍ତି, ସିଷ୍ଟମଟା କେମିତି ବନେଇ ଦେଇଯାଇଛି। ଭଗବାନଙ୍କର ଭଜନ ହଉନି ବଡ କଥା ନାହିଁ, ମହତ୍ଚରଣର ଅପରାଧ ନ ହଉ, ଶୁଦ୍ଧ ଭକ୍ତଙ୍କୁ ହଁ ସାଧାରଣ ଭକ୍ତଙ୍କୁ ତୁମେ କଣ କହିଦଉଛ କହିଦଉଛ ଠିକ ଅଛି ବଞ୍ଚିଯିବ, କିନ୍ତୁ ଯେତେବେଳେ ଶୁଦ୍ଧ ଭକ୍ତଙ୍କ ସାଙ୍ଗରେ ଲାଗିବ, ଏସବୁ ସଙ୍କଟ କେହ ମରେ କେହ ତରେ, ମରିବ ନହେଲେ ତରିଯିବ, ଶୁଦ୍ଧ ଭକ୍ତଙ୍କ ସାଙ୍ଗରେ ଲାଗିବ ଯଦି ସେ ପ୍ରକଟ ଅଛନ୍ତି ତାଙ୍କ ସାଙ୍ଗରେ ଲାଗିଲ, ଆଉ ସିଧା ଯେମିତି ଅପରାଧ କଲେ ତୁମକୁ ଉଦ୍ଧାର ବି ହେଇଯାଇପାରେ, ଯେମିତି ନିତ୍ୟାନନ୍ଦ ପ୍ରଭୁଙ୍କ ପାଖରେ କିଏ ଯୋଗାଇ ମାଧ୍ୟ ଅପରାଧ କରିପାର ହେଇଗଲେ ନା, ଆଉ କିଏ କଣ ଆମେ ବୁଦ୍ଧି ଆମକୁ ଅପରାଧ କରିପାରିବେ କି? ସେ କଣ ଅଜ୍ଞାନରେ ଥିଲେ ଯାଇ ଅପରାଧ, ସେ ଜାଣିନଥିଲେ ତାଙ୍କ ସ୍ଥିତି ଅପରାଧ କରିଦେଲେ, ମଣିଷ ତ ବୁଦ୍ଧି ହେଇଗଲାଣି ସେ କଣ କରିବ ବର୍ତ୍ତମାନ। ଏସବୁ କାର୍ଯ୍ୟରେ ମାତ୍ର ଦେଖି ପ୍ରତିକାର ସବାଏ କରିବେ ସ୍ତୁତି ବିନତି ବ୍ୟବହାର, ମୁଁ ସେ ଲେଖୁଛନ୍ତି ବୃନ୍ଦାବନ ଦାସ ଠାକୁର, ଏ ଶୁଦ୍ଧ ଭକ୍ତଙ୍କ ଚରଣ କମଳରୁ ଅପରାଧରୁ ବଞ୍ଚିବା ପାଇଁ କେବଳ ଗୋଟିଏ ରାସ୍ତା ଅଛି, ଏସବାର ଦେଖି ମାତ୍ର ଏକ ପ୍ରତିକାର, ଗୋଟିଏ ପ୍ରତିକାର ଦେଖୁଛି, ସବାରେ କରିବ ସ୍ତୁତି ବିନୟ ବ୍ୟବହାର, ସମସ୍ତଙ୍କୁ ବିନୟ ବ୍ୟବହାର, କାରଣ କାହାର କେଉଁ ସ୍ଥିତି ସେଟା କେବଳ କୃଷ୍ଣ ଜାଣନ୍ତି, ଆଉ କିଏ ତୁମେ ମୁଣ୍ଡ ଖର୍ଚ୍ଚ କରେନି, କିଏ ଯିଏ ଯେଉଁ ସ୍ଥିତିରେ ଅଛି ସେ ତାର ସ୍ଥିତି ଭଗବାନ କେବଳ ଜାଣିଛନ୍ତି, ମୋର କର୍ତ୍ତବ୍ୟ ହେଲା ମୁଁ କେମିତି ଗୁରୁଙ୍କ ଚରଣରେ ଆଚାର୍ଯ୍ୟ ବୈଷ୍ଣବଙ୍କ ଚରଣରେ ସମସ୍ତଙ୍କୁ ପ୍ରଣାମ କରିକି ମୋତେ ପାର ହେବାର ଅଛି, ସବାରେ କରିବ ସ୍ତୁତି ବିନୟ ବ୍ୟବହାର, ତବେ ତାର କୃଷ୍ଣ ଦେନ ହେନମତି ସର୍ବତ୍ର ସର୍ବତ୍ର ପାରାଇ ଯାଏ ନ ଠେକ ଏକତି, ସେ ଯଦି ଏଇଭଳିଆ ସମସ୍ତଙ୍କ ହାତ ଯୋଡ଼ିକି ସମସ୍ତଙ୍କୁ ଜାଗୃତ ମାଇଣ୍ଡ ୟୋର ଓନ୍ ବିଜନେସ, ନିଜ ଧନ୍ଦାରେ ରହିଲା, ଗୁରୁ ବୈଷ୍ଣବଙ୍କୁ ଡାକିଲେ, ଅନ୍ୟ ବୈଷ୍ଣବମାନଙ୍କୁ ସମ୍ମାନ ଦେଲେ, ତାକୁ ଏଇଥର ସେ କଣ ହବ ନା, କୃଷ୍ଣ ତାକୁ ଏଭଳି ମତି ଦେବେ ସେ କେଉଁଠି ଠିକିବନି, କହୁଥିଲେ ଠିକିଯିବୁ, ଓଡ଼ିଆରେ କହୁଥିଲେ ଠିକିଯିବୁ ରେ ବାପା, ବୁଦ୍ଧି ବୁଦ୍ଧି ଠିକିଯିବ ଯେ ବୁଦ୍ଧି ଶିଖିଯିବୁ, ସେଇଭଳିଆ ହଉଛି ନା, ଆଉ ତୁମେ ଶୁଦ୍ଧ ଭକ୍ତଙ୍କୁ ଈର୍ଷା ଦ୍ୱେଷ ତାଙ୍କ ପ୍ରତି ଗୋଟେ ଆକ୍ଷେପ ରଖିବ, ତୁମେ ବଞ୍ଚିବନି, ପୁଣି ପଳେଇବ ପୁରା, ଆମର କଣ ରହିବାର ଅଛି, ହାତ ଯୋଡ଼ିକି ରହିବାର ଅଛି, ଯିଏ ଯାହା ସ୍ଥିତି ତାକୁ ଭଗବାନ ଜାଣନ୍ତି, ଆମର ସମସ୍ତଙ୍କର କରୁଣା ଦରକାର, ସମସ୍ତଙ୍କୁ ସମ୍ମାନ, ବୈଷ୍ଣବ ଧର୍ମ ସବାରେ କରିବ ସ୍ତୁତି ବିନୟ ବ୍ୟବହାର। ଏଇ ତ ପ୍ରଥମ ଫାଉଣ୍ଡେସନ ଆମର ଲୁଜ ହେଇଗଲା, ଆଉ ଏଇ ସାକ୍ଷାତ ହରି ବୋଲି ଅନୁଭବ ଆସିପାରିଲାନି ଗୁରୁଙ୍କୁ, ଆଉ ଆଉ ନିକୁଞ୍ଜନ କ'ଣ, ସେଟା ତ ପୁରା ଟପ୍ ଟପ୍ ଲେବୁଲ୍ର ରିଆଲାଇଜ୍, ସେଟା କେମିତି ଜଣେ ଜାଣେ? ଏ ସାକ୍ଷାତ ହରି ଭଗବାନଙ୍କର ନିଜ ଲୋକ ସେ ଆସିଛନ୍ତି, ପ୍ରଭୁଙ୍କର ନିଜ ଲୋକ। ଏ ଗୁରୁଙ୍କର ଅନ୍ତରରେ ଥିବା କରୁଣା ଶକ୍ତିକୁ ଯେପର୍ଯ୍ୟନ୍ତ ଜୀବ ଦର୍ଶନ କରିପାରୁନି ସେ ଭାଗ୍ୟବାନ ହେଇପାରିବନି କି ତାର ଗୁରୁ ଦର୍ଶନ ହେଲାନି। ଯାହାର ଗୁରୁ ଦର୍ଶନ ହେଇପାରିବନି ତାର କୃଷ୍ଣ ଦର୍ଶନ ହେଇପାରିବ। ଆମେ ମିରର ବିନା କେମିତି ମୁହଁଟା ଦେଖିପାରିବା କୁହ? ମୋର ପ୍ରଶ୍ନଟା ହଉଛି ଯୁକ୍ତି, ତୁମେ ଯୁଆଡ଼େ ଯୁକ୍ତି କରିକି ଆଣିକି ଦେଖେଇବ ସେ ଯୁକ୍ତି ଦ୍ୱାରା ପରାସ୍ତ କରିଦିଆ ହବ। ଗୁରୁଦତ୍ତର ସିଦ୍ଧାନ୍ତ ଯୋଉ ଗୁରୁଦେବଙ୍କ ଦ୍ୱାରା ଆମେ ଶୁଣିଛୁ, ତୁମେ ଯେକୌଣସି ହିସାବରେ କିଏ ଟଳେଇ ପାରିବନି। ମୋତେ ତୁମ ଉତ୍ତର କୁହ, ମୁଁ ତୁମକୁ ମିରରଟା ଦେବିନି, ତୁମେ କୋଉ ହିସାବରେ ତମ ମୁହଁଟା ଦେଖିପାରିବ? କୋଉଥିରେ ଦେଖିବ ଭାବିଲେ କୋଉଥିରେ ଦେଖିବ କୁହ ନା? ତୁମ ମୁହଁଟାକୁ ତୁମେ ଦେଖିବା ପାଇଁ ଚାହୁଁଛ, ମିରରଟା ଗୋଟେ ଦରକାର ନା? ଅଇନା ବିନା ତୁମେ ଦେଖିପାରିବ ତମ ମୁହଁଟାକୁ? କେବେ ଦେଖିପାରିବନି। ଏ ଜଳରେ ଦେଖିଲେ ବି ସେଠି କ'ଣ, ସେଠି ପ୍ରତିଫଳନଟା ଦେଖୁଛ ନା? ଆଉ ଯେଉଁଠି ଦେଖ ତୁମକୁ ଗୋଟେ ଦରକାର ବସ୍ତୁ, ଭଗବାନଙ୍କୁ ଦର୍ଶନ କରିବା ପାଇଁ ହେଲେ ତୁମକୁ ଗୋଟେ ଜିନିଷ ଦରକାର, ତୁମେ ଭଗବାନ ଦେଖିପାରିବନି ଦେଖିପାରିବନି। ଯାହାଙ୍କ ହୃଦୟରେ ଭଗବାନ ଅଛନ୍ତି ତାଙ୍କୁ ତୁମେ ଦେଖ, ସେଟା ତୁମେ ଦେଖା ହେବ। ମିରରଟା ଯେମିତି ଦେଖୁଛେ, ମିରରଟା ରଖିଲା ବେଳକୁ ଆମେ ଦେଖାହଉଛି, ଭଗବାନ ଯାହାଙ୍କ ହୃଦୟରେ ପ୍ରତିଫଳିତ ହଉଛନ୍ତି ତାଙ୍କୁ ତୁମେ ଦେଖ। ସେଥିପାଇଁ ଆମେ କ'ଣ ପଡ଼ୁଛ, ତୁମାର ହୃଦୟ ସଦା ଗୋବିନ୍ଦ ବିଶ୍ରାମ, ଭଗବାନ ତାଙ୍କ ହୃଦୟରେ ରହୁଛନ୍ତି, ଆଉ ତାଙ୍କୁ ଦେଖ। ସେଇଠି ଦେଖିବ ନା କୃଷ୍ଣଙ୍କୁ? ଆଉ କୃଷ୍ଣ ଦେଖିବାରେ ସେଇଠି ଦେଖିବାର ଅଛି, ଆଉ କୃଷ୍ଣ କ'ଣ ତାଙ୍କୁ ଛାଡ଼ି ଦେଇକି କ'ଣ କୃଷ୍ଣ କେଉଁଠି ଦେଖିବା? ଆମେ ଗୁରୁଦେବ କୁହନ୍ତି କ'ଣ ନା, ଭଲ ମାର୍ବଲରେ ଏଠି ହେଇଛି, କୋଉ ପିତ୍ତଳର ଅଷ୍ଟଧାତୁରେ ହେଇଛନ୍ତି, ଏ ମାର୍ବଲରେ ହେଇଛନ୍ତି। ଲୋକ ଆସିକି କୁହନ୍ତିନି ବଢିଆ ଠାକୁର ହେଇଛନ୍ତି, ମାର୍ବଲରେ ହେଇଛନ୍ତି। ଲୋକ ଆସିକି କ'ଣ ଭଗବାନ ଦେଖନ୍ତି? ସ୍କ୍ରିନ୍କୁ ଅନେଇବେ, ଘରକୁ ଅନେଇବେ, ଲୋକ ଆସିକି କ'ଣ ଅନାନ୍ତି? ଏ ଭଗବାନ କିଏ ଅନେବ? ଏମିତି ଆସିବେ, ଏମିତି ଅନେଇଦେବେ, ସେ ଘରକୁ ଅନେଉଥିବେ, ଆକୁ ଅନେଉଥିବେ, ତାକୁ ଅନେଉଥିବେ, ବୁଲିବାଲିକି କ'ଣ ଯାଇଥିଲେ? ଇସ୍କନ ମନ୍ଦିର ଯାଇଥିଲେ, ଏ କ'ଣ ଦେଖିଲୁ ନା? ମୁଣ୍ଡ ମାରିଦେଇକି ନା ଆସିଲେ ହବ? ମଣିଷ ଭଗବାନ କ'ଣ ଦେଖିବ? କୋଉ କ'ଣ ଏଇ ଯୋଉ ଜଗନ୍ନାଥ ଏତେ ଯାଉଛନ୍ତି ଯୋଉ ପୁରୀ ମନ୍ଦିର, କ'ଣ ଜଗନ୍ନାଥ ଦେଖି ଆସୁଛନ୍ତି? କେମିତି ଯାଇ ପ୍ରସାଦ ବାହାର ଲାଗିରେ ଦେଖରେ ଭାଇ ଦେଖ ପ୍ରସାଦ ଧାରଣ, କିନ୍ତୁ ଅବଡ଼ା ଖାଇ ପିଇ କରି ଯିବା, ଅପୁ କୁଆଡ଼େ ଗଲା, କୁଆଡ଼େ ଝିଅ କୁଆଡ଼େ ଗଲା, ଏ ଭଗବାନ ଦର୍ଶନ କରେ ତୁମେ ଭଗବାନ, ଭଗବାନ ତ ଦେଖା ଦେବେନି ଆଉ ତୁମେ ଦେଖ ଦର୍ଶନ କ'ଣ କରିବ? ସେ ଯେଉଁଠି ଅଛନ୍ତି ସେଠି ତାଙ୍କୁ ଦେଖ। ଜଡ଼ବାଦୀର ଭୌତିକବାଦୀର ବ୍ୟକ୍ତିର ଦର୍ଶନ ଭଗବତ ଦର୍ଶନ ଦର୍ଶନ ନୁହେଁ, ଭକ୍ତି ନଥିଲେ ଦର୍ଶନ ହବନି। ଆଉ ମହାପ୍ରଭୁ ସିଦ୍ଧାନ୍ତକୁ କାଟିଦେଲେ, ଆଉ ରାବଣ କ'ଣ ଦେଖିନଥିଲେ କି? ଶିଶୁପାଳ କ'ଣ ଦେଖିନଥିଲେ କି? ଗୋଟିଏ ସିଦ୍ଧାନ୍ତକୁ ଜାଣିବାକୁ ପଡ଼ିବ। ରାବଣ ଦେଖିଥିଲେ କି ନାହିଁ? ଶିଶୁପାଳ ଦେଖିଥିଲେ କି ନାହିଁ? ହିରଣ୍ୟକଶିପୁ ଦେଖିଥିଲେ କି ନାହିଁ? ସେଟା ଭଗବତ ଦର୍ଶନ ନୁହେଁ। ସେ ଭୌତିବାଦୀ ବ୍ୟକ୍ତିର ଯୋଉ ଭଗବତ ଦର୍ଶନ, ସେଟା ଦର୍ଶନ ନୁହେଁ, ଭକ୍ତି ନାହିଁ। ଆଉ ଭଗବାନ କେଉଁଠି ଦେଖାଯାଆନ୍ତି? ଯାହା ହୃଦୟରେ ଭକ୍ତି ଥାଏ, ଆମେ ଦେଖିନେ ଭଗବାନଙ୍କୁ, ସେଥିପାଇଁ ତାଙ୍କର ତାଙ୍କ ପାଖରୁ ଦେଖିବାକୁ ପଡ଼େ, ସିଏ ମିରର। ଆଉ ଯେତେବେଳେ ଆମେ ଭଗବାନ ଚିନ୍ତନ କରିବା ଗୁରୁଙ୍କ ମାଧ୍ୟମରେ, ସେଥିପାଇଁ ଆମ ପ୍ରୋସିଜର୍ଟା ରହିଲା ନା, ଅର୍ଚ୍ଚନ ମାର୍ଗରେ, ଭୋଗ ଲଗେଇବା ମାର୍ଗରେ, ଯେତେବେଳେ ଆମେ ଯାହା କରିବା ପ୍ରବଚନ ଦେବା, ଗୁରୁଙ୍କୁ ସ୍ମରଣ କରିବା, କୀର୍ତ୍ତନ କରିବା, ଗୁରୁ ମନ୍ତ୍ର ପଢ଼ିବା, ଅର୍ଚ୍ଚନ କରିବା, ସେ ମିରର। ଆଉ ଭଗବାନ ତାଙ୍କ ରୂପଟାକୁ ସେଇଠି ତାଙ୍କୁ ଦେଖିବ। ଆଉ ମିରର ତ କହିଲେ ଭୁଲ ହବ ଆମର, ତୁମାର ହୃଦୟ ସଦା ଗୋବିନ୍ଦ ବିଶ୍ରାମ। ସେ ଚକ୍ରବର୍ତ୍ତୀ ତାଙ୍କ ଟିକାରେ ଖୋଲିଦେଲେ ପୁରା ନା ଭକ୍ତ ତତ୍ତ୍ୱଟାକୁ, ଆଉ ଯେ କହିଦେଲେ ମୟି ନିବନ୍ଧ ହୃଦୟ ସାଧୁ ବି ସମଦର୍ଶୀ ଅବଶ୍ୟ କରବନ୍ତି ମାଂ ଭକ୍ତିଆ ସତ୍ ସ୍ତ୍ରୀୟମ୍ ସତ୍ପତି ଯଥା। ଦୁର୍ବାସ କହୁଛନ୍ତି, ସତୀ ନାରୀ ଯେମିତି ସ୍ୱାମୀକୁ ବଶ କରି ରଖିଥାଏ, ମୋ ଭକ୍ତ ମୋତେ ସେଭଳି ସେବାରେ ବଶ କରି ରଖିଛି। ଚକ୍ରବର୍ତ୍ତୀ ସେଠି ପ୍ରଶ୍ନ ଉଠେଇଲେ, ଆଜ୍ଞା ଭକ୍ତ କ'ଣ ଏଇଟା ଭଲ ଲାଗିବ କି? ଭକ୍ତ ଚାହିଁବେ କି ଭଗବାନ ମୋର ବସ ହେଇକି? ଭକ୍ତ ଆପଣଙ୍କୁ ବସ କରି ରଖେ ନା ଆପଣ ଭକ୍ତର ବସ ହେଇଯାନ୍ତି? କହିଲେ ହେ ବ୍ରାହ୍ମଣ, ମୋ ସ୍ୱଭାବଟା ଶୁଣ, ଭକ୍ତ କେବେ ଚାହେଁ ନା ପ୍ରଭୁ ମୋର ବସ ହେଇକି ରୁହନ୍ତୁ, କିନ୍ତୁ ମୋର ସ୍ୱଭାବ ହେଲା ମୁଁ ଭକ୍ତ ବସ, ନିଷ୍କପଟ, ଯେ ନିଷ୍କପଟ ସରଳ, ମୁଁ ତାର ଭକ୍ତ ବସ ହେଇଯାଏ। ମୋର ସ୍ୱଭାବଟା ମୁଁ ତାକୁ ହିଁ ଦୋଷ ଦେବି, ସେ କ'ଣ ମୋତେ କଣ୍ଟ୍ରୋଲ କରିବା ପାଇଁ ଚାହୁଁଛି? ମୁଁ ନିଜେ ତାଙ୍କ ଦ୍ୱାରା କଣ୍ଟ୍ରୋଲ ହେଇଯାଏ। ଭଗବାନ ବେଟା ନିଜେ ସବୁ ବୈକୁଣ୍ଠରେ ପ୍ରବଚନ ଦେଇଛନ୍ତି, ଭକ୍ତ ତତ୍ତ୍ୱକୁ ବୈକୁଣ୍ଠରେ ପ୍ରବଚନ ଦେଇଦେଲେ। ସେଇଟା ହଉଛି ଆମର ଜୀବନର ସମ୍ପତ୍ତି, ଆଉ ଧନ ସମ୍ପତ୍ତି କ'ଣ ଏସିପାଇଁ ଯୋଉ ଏ କଥାରେ ଏଇଟା ପଳେଇ ଆଇଲାଣି ଆଜି କୁଆଡ଼େ। ତଙ୍ଗ ଭ୍ରଂଶେ ଆମେ ସମ୍ପଦ ଯାସ୍ୟ, ଏଇ ଗୋସାଇ ମାନଙ୍କ କଥା କହୁଥିଲେ। ଗୋସାଇ ମାନେ ଧନ ବି ଟିକେ ଚାହୁଁନଥିଲେ, ଟିକେ କିଛି ବି ରଖୁନଥିଲେ। ଆଚାର୍ଯ୍ୟ ହେଇଛୁ ପ୍ରଭୁପାଦଙ୍କ ଠାରୁ ଏଠିକି ଆମେ ପଳେଇ ଆସିଲେ। ପ୍ରଭୁପାଦ କାହିଁ କହିଲେ ତୁମେ ଅର୍ଥ ଗୁଡ଼ାକ ଆଣ, ତୁମ ଭଗବାନଙ୍କ ସେବାର ଲଗା। ସେ ଆଚାର୍ଯ୍ୟ କୌଣସି ପ୍ରିନ୍ସିପୁଲକୁ କେବେ, ଯିଏ ଶୁଦ୍ଧଭକ୍ତକୁ ନିନ୍ଦା କରୁଛି ସେ କେବେ ବି ବଡ଼ ହେଇପାରିବନି। ତତ୍ତ୍ୱ ବଡ଼ ଜାଣିବା, ମାର୍ଗ ବଡ଼ ଜାଣିବା ବଡ଼ କଥା ନୁହେଁ। କି ଗୋଟେ ଭଲ ମାର୍ଗ ଜାଣିଦେଲା, ଏଇଟା ବଡ଼ ମାର୍ଗ, ଏଇଟା ଏମିତି ଅଛି, ଏଇଟା ଏଇ ଭଜନ, ସେଇଟା ତୁମ ଅଧିକାରଟା ହେଉଛି ବଡ଼। ତୁମେ ଯେଉଁ ଅଧିକାର ଲୋକ ତୁମେ ସେତିକି କରିପାରିବ, ଅଧିକା ତୁମେ କରିପାରିବନି। ଅଧିକାରଟାକୁ କେହି ଜୀବ ବଦଳେଇ ପାରେ ନା, ଅଧିକାରଟା କେବଳ କୃପାରେ ବଦଳିବ। ତୁମ ଅଧିକାରଟା କେବେ ବି ତୁମେ ବଦଳିବ। ସ୍ୱଭାବ କେମିତି, ସ୍ୱଭାବ ବିଜୟ ବୀର, ତୁମର ଯୋଉ ଅଧିକାର ତୁମେ ସେଇ ସ୍ୱଭାବଟା ଆସିବ। ତୁମେ ଏକୁଟିଆ ରହିଲେ ବି ସେ ସ୍ୱଭାବ ଆସିବ, ସଂଘ ରହିଲେ ବି ସେ ସ୍ୱଭାବ ଆସିବ। ଆଚାର୍ଯ୍ୟମାନଙ୍କର ପନ୍ଥା ହେଉଛି ନିର୍ଭୟ ପନ୍ଥା, ନିର୍ଭୟ ପନ୍ଥା। ସେଠି ଗୋସ୍ୱାମୀମାନେ ଗୋଟିଏ ଅର୍ଥ ରଖୁନଥିଲେ। ପ୍ରଭୁପାଦ କହିଛନ୍ତି ନାଇଁ ନାଇଁ, ସୁନ୍ଦର ମନ୍ଦିର କରିବ। ପ୍ରଭୁପାଦ ଜାଣିଛନ୍ତି ଏ ସୁନ୍ଦର ମନ୍ଦିର ନ କଲେ ମୁଁ ସୁନ୍ଦର ଘରେ ରହିବି, ଭଗବାନ ସୁନ୍ଦର ଖାଇବାକୁ ନଦେଲେ ବି ନିଜେ ଖାଇବି। ସେଠି ପ୍ରଭୁପାଦ କହିଛନ୍ତି ନାଇଁ, ଭଗବାନ ପାଇଁ କର, କାହିଁକି ଭଗବାନ ଜାଣିଛନ୍ତି, ପ୍ରଭୁପାଦ ଜାଣିଛନ୍ତି ଏମାନଙ୍କର ଭୋଗ ବୁଦ୍ଧି ଅଛି। ଭଲ ପ୍ରସାଦ କର, ଭଲ ମନ୍ଦିର କର, କାହିଁ ଜାଣିଛନ୍ତି ଏହାକୁ ଯେତେ ତ୍ୟାଗ ଶିଖେଇଲେ ବି ହେଇପାରିବ ନାହିଁ। ଆଉ ଦେଖିଛ, ଆମେ ଦେଖୁଛେ ବର୍ତ୍ତମାନ ସବୁ କ'ଣ ଧାମର ଅବସ୍ଥା ହେଲାଣି, କୋଉଠି କ'ଣ ହେଲାଣି, କି ତ୍ୟାଗ, କିଏ କାହାକୁ ତ୍ୟାଗ ଭଲ ଲାଗିବନି କଳି ଯୁଗରେ। ଏଭଳି କଳିର ପ୍ରାବଲ୍ୟ ବଢ଼ୁଛି, ବଞ୍ଚିପାରିବେନି। ଆଉ ତ୍ୟାଗ କରିକି ପାରିବେ, ପାଇବେ ବି କ'ଣ? ସ୍ୱାଭାବିକ ତ୍ୟାଗ ଯଦି ନଥିବ, ଲୋକମାନଙ୍କୁ ତ ସମ୍ମାନ ପାଇବା ପାଇଁ ତ୍ୟାଗ କରିବେ, ସେ ଦେବ ପଳେଇଗଲା ପ୍ରତିଷ୍ଠା ଆଡ଼କୁ, ଆଉ ଭକ୍ତି କୋଉଠୁ? ତେଣୁ ଆଚାର୍ଯ୍ୟମାନଙ୍କର ପନ୍ଥା ଦେଇକି ଆମକୁ ଯିବାକୁ ପଡ଼ିବ, ନହେଲେ ଜ୍ଞାନ ବୈରାଗ୍ୟ ବିବେକ ଇଏ ଗଠିତ ହେଇପାରିବନି। ବହୁତ କିଛି ଲୋକ ଆମେ କହିପାରିବା, ବହୁତ କିଛି କରିପାରିବା, କିନ୍ତୁ ଯାହାକୁ ଆମର ପାଦଟା ଯାକ ଯାହା ଫିକ୍ସ ହେଇନି ହଲୁଛି ସବୁବେଳେ। ସେଥିପାଇଁ ଆମର ପ୍ରଥମ ଯୋଉ ଆମେ ଯେତେବେଳେ ସବୁ ଜଏନ୍ କରୁଥିଲୁ, ଏ ଆମର ଗୋପୀନାଥ ମହାରାଜ ବର୍ତ୍ତମାନ ଅଦ୍ୱୈତ ପ୍ରଭୁ ଥିଲେ, ସେତେବେଳେ ସେ ଆମକୁ ସବୁ ଶିଖାଉଥିଲେ। ଆଗ ଆଗେ ଆସିଲେ ଜଣେ ବୈଷ୍ଣବ ଭଜନ ଗୁଡ଼ା ସବୁ ଶିଖନ୍ତି, ବିଶେଷ କରି ଆଗେ କ'ଣ ଶିଖିବେ, ଗୁରୁଙ୍କର ହେବାର କରୁଣା କର, ବୈଷ୍ଣବ ଆମେ ଏଗୁଡ଼ା ସବୁ ଶିଖୁଥିଲୁ ନା। ଆଉ ସେତେବେଳେ ଏତେ ପ୍ରକାର ସବୁ ପ୍ରିଚିଂ ଯେମିତି ପିଲାଙ୍କୁ ଟ୍ରେନିଂ ଫ୍ରେନିଂ ଏସବୁ କିଛି ନଥିଲା। ତିଳକ ମନ୍ତ୍ର, ଏ ଭକ୍ତି ସଞ୍ଚୟନର ଦାମୋଦରାଷ୍ଟକମ୍, ଯୋଉ 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 ଜିନିଷଟା ଆମେ ଲାଗିବ, ଭୋଗ ଆରତି, ସନ୍ଧ୍ୟା ଆରତି, ଆଉ ବୈଷ୍ଣବ ଭଜନ, ଏଗୁଡ଼ା ସବୁ ପଢ଼ା ହେଉଥିଲା। ଜଣେ ବୈଷ୍ଣବ ପଥର ଯିବ ନା, ଆଉ ସେ ବୈଷ୍ଣବ ବୁଝିବ ନା, ଆଉ ସବୁ ବୈଷ୍ଣବ ପ୍ରଣାମ କରିବ, ଗୁରୁଦେବଙ୍କୁ କେମିତି ପ୍ରଣାମ କରିବ, ବହୁତ ସରଳ ଜିନିଷ ଥିଲା। ଏତେ ବୁଦ୍ଧିଆ ସବୁ ଏମିତି ବୁଦ୍ଧି ଖର୍ଚ୍ଚ କରିକି ଏତେ ଯୋଉ ଜବେଳା ସବୁ ଚାଲିଛି, ସେତେବେଳେ କିଛି ନଥିଲା, ସେତେବେଳେ ସରଳ। ଯେହେତୁ ଆମେମାନେ ଆସିଥିଲୁ କିଛି ଜାଣିନଥିଲୁ, ପ୍ରଭୁ ଆସିଥିଲେ କେହି କେହି ଜାଣିନଥିଲେ କିଛି ଗୁରୁତତ୍ଵ କ'ଣ। ବର୍ତ୍ତମାନ ପଢ଼ି ପଢ଼ି ମୁଣ୍ଡ ଖର୍ଚ୍ଚ କରି ଯୁକ୍ତି କରି ତା ଲେକ୍ଚର ଶୁଣିବେ, ତାପରେ କହିବେ ଏଇଟା ଏମିତି କାହିଁ କହିଲା, ସେଇଟା ପ୍ରଭୁପାଦ ସେମିତି କହିଲେ, ତାପରେ ସେ ଯାଇ ଗୁରୁ ଜାଣିଲେ। ଆମର ସେସବୁ କିଛି ନଥିଲା, କିମ୍ବା ଅଜ୍ଞାତ ସ୍ୱୀକୃତି ବଳରେ ଆମେ ଆସିଛୁ, ବାସ ଆମର ବି କେବେ ଅବିଶ୍ୱାସ ବି ଜୀବନରେ ଆସିବ, ଭଗବାନଙ୍କ ବ୍ୟବସ୍ଥାରେ ଆସିଛୁ। ସେ ଜାଣିଥିବେ ଆମେ କ'ଣ କେଉଁ ଶୁଦ୍ଧ ଭକ୍ତ କେଉଁ ପାଇବୁ, ସେ ଆଶା କରିକି ଆସିଥିଲୁ। ଆମର ଆସିବାର ଅଛି ସବାବାଜି ହେବାର, ସେ ଆଣି ଆମ ଆମ ଭାଗ୍ୟ ଆଣି ପହଞ୍ଚେଇ ଦେଲେ। ସେତେବେଳେ ଏତେ ଏଇ 10 ବର୍ଷ ଭିତରେ ଏତେ ଗୋଟେ ଚେଞ୍ଜେସ୍ ହେଇଗଲା, ଗୋଟେ ଅସମ୍ଭବ ରକମର ସବୁ ବଦଳିଗଲା। ସମାଜ ଯେମିତି ବଦଳୁଛି, ସବୁ ପ୍ରକାର ସଂସ୍କାରଟା ବଦଳି ଯାଉଛି ନା, ସେଇଟା ଜୀବର ବଡ଼ ପତନ, ଏଇଟା ପତନ ଅବସ୍ଥା ନା। ଆଉ କିନ୍ତୁ ସବୁବେଳେ ମନେ ରଖିବାକୁ ପଡ଼ିବ, ଶୁଦ୍ଧ ଭକ୍ତମାନେ ଜଗତରେ ସେ ଲେଖିଲେନି ଭକ୍ତମ ଠାକୁର ନା ନାରୋତ୍ତମ ଠାକୁରଙ୍କର, ଏଇଟା ଠାକୁର ବୈଷ୍ଣବ ଗଣ, ଠାକୁର ବୈଷ୍ଣବ ପଦ ଅବନିର ସୁସମ୍ପଦ, ସୁନ ଭାଇ ହୟା ଏକ ମନ, ଆଶ୍ରୟ ଲୟା ଭଜେ ତାତେ କୃଷ୍ଣ ନାହିଁ ତେଜେ ଆର୍ ସବୁ ମରେ ଅକାର। ଏସବୁ ବୈଷ୍ଣବ ଭଜନ କାହିଁ ଲେଖିଲେ, ସେ ବା ରାଧାକୃଷ୍ଣ ପ୍ରେମିକ ଲୋକ, ସେ ରାଧାକୃଷ୍ଣ ପ୍ରେମିକ ଲୋକ, କିନ୍ତୁ ୱାର୍ଣ୍ଣିଂ ଦେଇଦେଲେ। ଏ ସଂସାର ଭୂଷଣ ଧରଣୀର ଭୂଷଣ କିଏ, କୃଷ୍ଣ ଭଗବାନ, ଭଗବାନ ସବୁ ନା, ଆଉ କରେ ନାହିଁ। ସେ ରାଧାକୃଷ୍ଣ ସବୁଠୁ ବଡ଼ ପ୍ରେମିକ, ରାଧାକୃଷ୍ଣ ପ୍ରାଣମର ଯୁଗଲ କିଶୋର ସେ ଲେଖିବା ଲୋକ, କିନ୍ତୁ କ'ଣ ଲେଖିଲେ ଏଠି, ଠାକୁର ବୈଷ୍ଣବ ପଦ ଅବନିର ସୁସମ୍ପଦ, ସୁନ ଭାଇ ହୟା ଏକ ମନ, ଆଶ୍ରୟ ଲୟା ଭୋଜେ ତାତେ କୃଷ୍ଣ ନାହିଁ ତେଜେ ଆର୍ ସବୁ ମର କାର। ଆଶ୍ରୟ ନେଇକି ସବୁବେଳେ ଗୋସ୍ୱାମୀ, ସେଥିପାଇଁ ମୁଁ ମୋତେ ବଡ଼ ଆଶ୍ଚର୍ଯ୍ୟ ଲାଗେ ଏଇ ଷଡ଼ ଗୋସ୍ୱାମୀ ଅଷ୍ଟ କେତେବେଳେ ମୁଁ ଶୁଣେ। ଆମେ ଦିନେ ବି 25-30 ବର୍ଷ ହେଲାଣି, ଆମେ କେବେ ପବ୍ଲିକରେ ଗୋଟେ ଗାଇବା ପାଇଁ ଡର ଲାଗିବ, ଷଡ଼ ଗୋସ୍ୱାମୀ ଅଷ୍ଟ କିଏ ବୁଝିବ ମ, କିନ୍ତୁ ପ୍ରଭୁପାଦ ବିଦେଶରେ ଗାଇଛେ, କେତେ ସୁନ୍ଦର ସ୍ୱରରେ ସେ ଗାଇଛନ୍ତି, ସେ କିଛି କେୟାର କରୁନଥିଲେ, ସେ ଜାଣିଥିଲେ ଯାହା ଆଜି ହବ କେବଳ ଆଚାର୍ଯ୍ୟମାନଙ୍କ ପାଖରୁ ହବ, ଆଉ ମୁଁ ଯାହା କରୁଛି ତାଙ୍କର କୃପାରୁ ହିଁ କରୁଛି, ତାଙ୍କ ଆଗରେ ସଡ଼କ ସମୟ ନଷ୍ଟ କମ, ସେ କୋଉ ସଂସ୍କୃତି ଜାଣିଛନ୍ତି, ସେଥିରେ ହାରମୋନ ବଜେଇ ଗାଇବି, ସେଗୁଡ଼ା ରେକର୍ଡିଂ ହଉଥିଲା, ବୈଷ୍ଣବ ଭଜନ ସବୁ। ପ୍ରଭୁପାଦ ଦ୍ୱିତୀୟ କଥା କେବେ କିଛି କହିନାହାନ୍ତି, ଏଇଟା ହେଲା ପ୍ରଭୁପାଦଙ୍କର ମହିମା। ଆଜିକାଲି ଯେତେ ବିରୋଧ ଜିନିଷ ଅଛି ଆମେ କିଛି ଆଡ୍ କରୁଛେ, ହେଲେ ସମୟ କାଳ ପରିସ୍ଥିତି ହିସାବରେ କିଛି କହୁଛେ, ପ୍ରଭୁପାଦ କିଛି କହିନାହାନ୍ତି, ପ୍ରଭୁପାଦ ସବୁବେଳେ ଗୋଟିଏ ଜିନିଷ କୁହନ୍ତି, ଚାଣ୍ଡ ହରେ କୃଷ୍ଣ ଆଣ୍ଡ ବି ହାପି। କେବେ କାହାକୁ ଆପୋଷ ସବୁଥିଙ୍ଗ ସବୁ ଟେମ୍ପୋରାରୀ, ପ୍ରଭୁପାଦ ଆଡଜଷ୍ଟମେଣ୍ଟ କଥା କହିନାହାନ୍ତି, ତୁମେ ଆରାମସେ ରୁହ, ସୁଖରେ ରୁହ, ଭଲରେ ରୁହ, ଚାକିରି ଖଣ୍ଡେ କର, ପ୍ରଭୁପାଦ ସବୁ ସବୁବେଳେ ନନ୍ସେନ୍ସ, ମେଟେରିଆଲ ମାନେ ମାୟା, ଚାଲ ଆମେରିକାରେ ଏଇଟା କହିଛନ୍ତି। କେବେ କମ୍ପ୍ରମାଇଜ ପ୍ରଭୁପାଦ, ଏବେ ଯେତେଜଣ ଯାଉଛନ୍ତି ଆମେରିକା ଯାଉଛନ୍ତି, ଲଣ୍ଡନ, ତୁମେ ତାଙ୍କ ହିସାବରେ ଚାଲିବା ପ୍ରଚିଂ କରିବାକୁ ପଡ଼ିବ, ପ୍ରଭୁ ତାଙ୍କ ହିସାବରେ ପିଚିଂ କରିନାହାନ୍ତି, ସେ ବୈଜ୍ଞାନିକ ଗାଳି ଦେଇଛନ୍ତି, ସମସ୍ତଙ୍କୁ ନନ୍ସେନ୍ସ ଇଡିଏଟ୍ କହିକି ହଚାଣ୍ଡ ହରେ କୃଷ୍ଣ କହିକି ଆସିଛନ୍ତି। ତାଙ୍କ ଶକ୍ତି ସେମିତି ହେଲା, ଭଗବତ ଶକ୍ତି, ଭଗବତ ଆବିଷ୍ଟ ସତ୍ୟବେ ସବତା, ସତ୍ୟବେ ସବତା। ଏ ଜୀବକୁ ସ୍ୱାମୀଙ୍କ ସନ୍ଦର୍ଭରେ ମୁଁ ଦେଖିଥିଲି, ଆଉ ହଁ ସେଇଟା ସତ, ପ୍ରଚୁର ଜିନିଷ ରହିବ, ଜୀବ ଜୀବ ପାଖରେ ଯଦି ରହିଲା ଶକ୍ତି, ଭଗବତ ଶକ୍ତି, ଜୀବ ଭଗବତ ଶକ୍ତିଟା ଯେ ଜୀବ ଦେହରେ ଆବିଷ୍ଟ ହେଇଗଲେ ସେ ହେଇଯିବେ ସତ୍ୟବେ ସବତା। ଇ ତ ଆଶ୍ରୟ, ତାଙ୍କରି ଆଶ୍ରୟ, ଆଚାର୍ଯ୍ୟମାନଙ୍କର ଆଶ୍ରୟ, ସେଇଟା ହେଉଛି ଆମର ବଡ଼ ସମ୍ପତ୍ତି। ଆଉ ସେଥିପାଇଁ ପ୍ରଚୁର ଭାବରେ ସ୍ମରଣ କରିବାକୁ ପଡ଼େ ଆଚାର୍ଯ୍ୟମାନଙ୍କୁ, ସବୁବେଳେ ବୈଷ୍ଣବ ବନ୍ଦନା, ବୈଷ୍ଣବମାନଙ୍କୁ ସ୍ମରଣ, ଗୁରୁ ଆଚାର୍ଯ୍ୟ ବର୍ଗମାନଙ୍କୁ ସ୍ମରଣ, ଯେତେ ଜଣଙ୍କର ସ୍ମରଣ, ସବୁ ବୈଷ୍ଣବଙ୍କର କୃପା ଆମର ଆବଶ୍ୟକ ଅଛି। ଆଉ ସେଇ ନିଷ୍ଠାଟା, ଆଚାର୍ଯ୍ୟ ନିଷ୍ଠାଟା ଆସିଲେ ହିଁ ଭଗବାନ ମିଳନ୍ତୁ ନ ମିଳନ୍ତୁ ସେଇଟା ବଡ଼ କଥା, ଆମ ସ୍ଥିତିଟା ଠିକ୍ ରହିବ। ସ୍ପିରିଚୁଆଲ ଜିନିଷ, ଯେଉଁ ଆଧ୍ୟାତ୍ମିକ ଜିନିଷର ଯେଉଁ ସୁଖଟା ଗୋଟେ କ'ଣ, ବର୍ତ୍ତମାନ କ'ଣ ସବୁ କରୁଛେ କିଛି ଭଲ ଲାଗୁନି, ସତନ ମିଛ, ସବୁ କାମ କରିବା, ଜପ କରିବା, ଭାଗବତ ପଢ଼ିବା, ପ୍ରବଚନ ଦେବା, ରୋଷେଇ କରିବା, ସବୁ କରିବା କିନ୍ତୁ କିଛି ଭଲ ଲାଗିବନି, କାରଣ ଏତେ ବଡ଼ ରସମୟ ମାର୍ଗରେ କାହିଁ ଭଲ ଲାଗୁନି, ଏଇ ଅଡୁଆଟା ଏଇଠି ରହିଛି। ସ୍ପିରିଚୁଆଲ ସ୍ପିରିଚୁଆଲ ଜିନିଷ ଯେଉଁ ଫାଉଣ୍ଡେସନଟା, ଗୁରୁଦେବ ଆଧ୍ୟାତ୍ମିକ ଜୀବନ ଯେଉଁ ଫାଉଣ୍ଡେସନଟା, ଗୁରୁ ଆଚାର୍ଯ୍ୟ ବର୍ଗ ଏମାନଙ୍କୁ ନିଜର କରିପାରୁନି, ସେଥିପାଇଁ ସବୁ ସବୁ ଜିନିଷଟା ସବୁ କରୁଛେ, ଗୁଡ଼ା ଗୋଟେ ରସପୂର୍ଣ୍ଣ ହଉନି, କେବେ ରସପୂର୍ଣ୍ଣ ଲାଗୁନି। ଯେତେବେଳେ ସେଇଟା ତୁମର ବିଶ୍ୱାସ ଆସିବ, ଗୁରୁ ବୈଷ୍ଣବ ଆଚାର୍ଯ୍ୟମାନଙ୍କର ଏଇଟା ପଥ, ତାଙ୍କର ଆଶ୍ରୟରେ ମୁଁ ରହିଛି, ସେତେବେଳେ ତୁମକୁ ସବୁ ଜିନିଷ ସ୍ୱାଦ ଲାଗିବ, ଭକ୍ତି ତାଙ୍କର କୃପାରେ ଆସିବ, ଆଉ ନହେଲେ କେମିତି ଆମ ଆମ ସାମର୍ଥ୍ୟ ଦ୍ୱାରା ହବ କି, ହବନି। ଆଉ ସେତେବେଳେ ଶ୍ରବଣ କୀର୍ତ୍ତନ ରୁଚିକର ହବ, ସେତେବେଳେ ସବୁ କିଛି ଅନର୍ଥ ଯୋଉ କେବଳ ସେଇଥିରେ ହିଁ ଯିବ। ସେଥିପାଇଁ ସେ ଲେଖିଥିଲେ, ପ୍ରେମ ଭକ୍ତି ଯାହା ହେଇଥିବ ଅବିଦ୍ୟା ବିନାଶ ଯାହା, ଏଠି ଅବିଦ୍ୟା ଅର୍ଥ ଅନର୍ଥ, ବେଦେ ଗାହେ ଯାହାର ଚରିତ, ମୁଁ କହୁନି ବେଦରେ, ଏଟା ବେଦ ତାଙ୍କର ଚରିତ କହୁଛ, ଯାହାର ଯେତେ ଅନର୍ଥ, ଯିଏ ଯେତେ ଅନର୍ଥ ମୁକ୍ତ ହେଇଛି ନିଜ ଭଜନ ବଳରୁ ନୁହେଁ, ଯିଏ ଯେତେ ଅନର୍ଥରୁ ମୁକ୍ତ ହେବା ପାଇଁ ଚାହୁଁଛି ସେ ପ୍ରଚୁର ଆଚାର୍ଯ୍ୟ ସ୍ମରଣ କରିବାକୁ ପଡ଼ିବ, ଆଚାର୍ଯ୍ୟ ଆନୁଗତ୍ୟ ରହିବାକୁ ପଡ଼ିବ, ତାଙ୍କର ବାଣୀ ତାଙ୍କୁ ସବୁ ପୁରା ନିଜର କରିବାକୁ ପଡ଼ିବ, ତାନେ ଅନର୍ଥ ମୁକ୍ତ। ଭଜନ କ'ଣ ପ୍ରାକୃତ ଭୂମିକାର, କାଦୁଅ ପାଣିରେ କାଦୁଅ କ'ଣ ଧୋଇବ, ମୁଁ କାଦୁଅ ପାଣିରେ କାଦୁଅକୁ ଛଡ଼େଇବା ହବ, ଗୋଡ଼ରେ କାଦୁଅ ଲାଗିଛି କାଦୁଅ ପାଣିଲେ କାଦୁଅକୁ ଛଡ଼େଇବ, ଯେତିକି ଛଡ଼େଇବ ସେତିକି, ଯେମିତି କୋଡ଼ିଆରେ ଗୋଟେ ନାହିଁ, ମାନେ ଯୋଉ ଯାହାର ଗୋଦରା ମାଡ଼େ ଯେତିକି କୋଡ଼େ ସେତିକି, ଆମ ଅବସ୍ଥା ସେଇଆ ନା, ଯେତିକି ମାଡ଼ୁଛି ସେତିକି କୋଡ଼ୁଛି, ଅନର୍ଥ ଅବସ୍ଥାରେ ଅନର୍ଥ ଦ୍ୱାରା ଅନର୍ଥ କେମିତି କାଟିବା, ମନ ଦ୍ୱାରା ଅନର୍ଥ ଅଛି, ଏଇଟା ରାସ୍ତା, ଯେତେ ପ୍ରଚୁର ସ୍ମରଣ କରିପାରିବା ଏ ଅନର୍ଥ ଯିବ। ସେଥିପାଇଁ ସେ ଲେଖିଲେ, ପ୍ରେମ ଭକ୍ତି ଯାହା ହେଇଥିବ ଅବିଦ୍ୟା ବିନାଶ ଜାତି, ବେଦେ ଗାଏ ଯାହାର ଚରିତ, ଭାଗବତ ସେ କହିଲେ ନୈସମ୍ମତି ସ୍ଥାବ ଦୂର କ୍ରମାନ। ତେଣୁ ଇନ୍ଦ୍ରଙ୍କୁ ଏଇ ଯୋଉ ଐଶ୍ୱର୍ଯ୍ୟ କଥାରେ ଆମେ ଏଠି ପଳେଇ ଆସିଲେ, ଇନ୍ଦ୍ରଙ୍କୁ ଭଗବାନ କହୁଛନ୍ତି ସେ କଥା, ଦଣ୍ଡ ପାଣି ନ ପଶ୍ୟତି, ମୁଁ ଜାଣିଶୁଣି କି ମୋର ଯାହାକୁ ଇଚ୍ଛା କରେ ଅନୁଗ୍ରହ କରିବା ପାଇଁ ତାକୁ ପଥଭ୍ରଷ୍ଟ ଐଶ୍ୱର୍ଯ୍ୟରୁ ଭ୍ରଂଶ କରିଦିଏ, କାରଣ ସେ ଐଶ୍ୱର୍ଯ୍ୟ ଦ୍ୱାରା ମଦମତ୍ତ ହେଉଛି, ସେ ଐଶ୍ୱର୍ଯ୍ୟଟାକୁ ମୁଁ ତାଙ୍କ ଦୂରରୁ ନେଇ ଆସିବି, ଏଇଟା ପ୍ରଭୁଙ୍କର କରୁଣା। ଆମର ସୁଖରେ କରୁଣା ଆସୁ କି ଦୁଃଖରେ କରୁଣା ଆସୁ, ଯେଉଁ ପଥର ଦେ ଭଗବାନ ଆମକୁ ଚଲେଇବା ପାଇଁ ଚାହୁଁଛନ୍ତି ଚାଲ, ଯୋଜନା କିଛି କରିବା ଦରକାର ନାହିଁ, ଜୀବନରେ କ'ଣଟା ହେବି, କ'ଣ କେମିତି ଚଳିବି, କେମିତି କ'ଣ ଚାଲିବ, କେମିତି କୃଷ୍ଣଙ୍କୁ ପାଇବି, ଯୋଜନା କିଛି ନାହିଁ, ଯୋଜନା ହେଉଛି କେବଳ ବର୍ତ୍ତମାନ ନିଜର ଭଜନ, ଗୁରୁ ଆଚାର୍ଯ୍ୟଙ୍କର କଥା ମାନିକି ଆମକୁ ଚାଲିବାକୁ ପଡ଼ିବ, ଯୋଜନା ତାଙ୍କ ହାତରେ, ଫ୍ୟୁଚର ଅନସର୍ଟନ, ଭବିଷ୍ୟତରେ ଗୋଟେ ଅନସର୍ଟନଟି ଏତେ କ'ଣ ତାର ଅଛି, ଆମେ ଭବିଷ୍ୟତ କ'ଣ ହବ କିଛି କହିପାରିବି, ତାଙ୍କର ସମର୍ପଣ ହବାକୁ ପଡ଼ିବ ନା। ହରେ କୃଷ୍ଣ ଜୟ ଗ୍ରନ୍ଥର ଶ୍ରୀମଦ୍ ଭାଗବତମ୍ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାୟ ଗୌର ପ୍ରମାଣ।